ॐ नमो भगवते वासुदेवाय। श्रीमद्भागवतं दशमस्कन्ध 63 अध्याय श्लोक 21। ततस्तिर्यं मुखो नग्ना ततस्तिर्यं मुखो नग्ना अनिरीक्षन् गदाग्रजः अनिरीक्षन् गदाग्रजः बाणश्च तावद्विरथः बाणश्च तावद्विरथः छिन्नधन्वा विशत्पुरम् छिन्नधन्वा विशत्पुरम् ततस्तीर्जं मुखो नग्ना अनिरीक्षन् गदाग्रजः बाणश्च तावद्विरथः छिन्नधन्वा विशत्पुरम्। ततस्तीर्जं मुखो नग्ना अनिरीक्षन् गदाग्रजः बाणश्च तावद्विरथः छिन्नधन्वा विशत्पुरम् ततस्तीर्जं नग्ना अनिरीक्षन् गदाग्रजः बाणश्च तावद्विरथः छिन्नधन्वा विशत्पुरम् ततस्तीर्जं मुखो नग्ना अनिरीक्षन् गदाग्रजः बाणश्च तावद्विरथः छिन्नधन्वा विशत्पुरम् ततस्तीर्जं मुखो नग्ना अनिरीक्षन् गदाग्रज बाणश्च तावद्विरथः छिन्नधन्वा विशत्पुरम् ततस्तीर्जं मुखो नग्ना अनिरीक्षन् गदाग्रज बाणश्च तावद्विरथः छिन्नधन्वा विशत्पुरम् ततस्तीर्जं मुखो नग्ना अनिरीक्षन् गदाग्रज बाणश्च तावद्विरथः छिन्नधन्वा विशत्पुरम्। शुक्रानुवाद। भगवान गदाग्रज नग्न नारी दर्शन परिहार करिबा निमित्त ताको मुख फेराइले एवं सेतेबेळे बाणासुर रथहीन होई छिन्न धनु सह ता नगरी को पळाइबार सुजोग लाभ कला। हरे कृष्ण अवस्था भक्त सजन बृंद मातृबृंद आपण मानक आमर भागवत कथा को स्वागत जना जाउछि। जना आमर धारावाहिक भाव रे सकाळ 8-9 ए भागवत कथा जो होसंधि ए पर्याय रे आमे आज श्रीमद् भागवतम दशम स्कंद 63 अध्याय 121 नंबर श्लोक पाठ करते। गतकाली आम 20 नंबर श्लोक पाठ करते। ये अध्याय शीर्षक हूँ श्रीकृष्ण बाणासुर सहित युद्ध कले। बाणासुर जे कि जने महाजन पुत्र ज्येष्ठ पुत्र बड़ी बड़ी महाराज जन महाजन एवं तांकर 100 पुत्र भितर ज्येष्ठ पुत्र होती बाणासुर किंतु सी भगवान शरण से जा शिवजी शरण से जाते भाव वर्णना करा पूर्व वर्णना करगवान शिवजी सहित युद्ध कले। कारण भगवान शिवजी सहित युद्ध करने आसी नसिले द्वारकु शोणितपुर को आसिले बाणासुर राजधानी हूँ शोणितपुर सी आसिले बाणासुर सहित युद्ध करापाई किंतु बाणासुर को सुरक्षा प्रदान करने शिवजी प्रतिश्रुति तेणु शिवजी जा भगवान सहित युद्ध कले। ଆମେ ଗତକାଲି କହୁଥିଲେ କିଭଳି ଭାବରେ କୋଟରାଙ୍କ କଥା ଆସିବ, ଏ ନିଜର ପୁତ୍ର ସ୍ନେହ ପାଇଁ ନିଜର ଲଜ୍ଜାକୁ ବଳି ଦେଇଥିଲେ, ସେହିଭଳି ଭାବରେ ଶିବଜୀ ମଧ୍ୟ ନିଜର ଭକ୍ତଙ୍କୁ ରକ୍ଷା କରିବା ପାଇଁ ଏହା ପୂର୍ବରୁ ବର୍ଣ୍ଣନା କରାଯାଇଥିଲା କିଭଳି ଶିବଜୀଙ୍କୁ ଭଗବାନ ବୋଲି କୁହାଯାଇଛି। ତେଣୁ ଭଗବାନ କହିଲେ ଭକ୍ତ ବତ୍ସଳ, ତାଙ୍କର ଭକ୍ତ ବାଣାସୁରକୁ ରକ୍ଷା କରିବା ପାଇଁ ଭଗବାନଙ୍କ ସହିତ ଯୁଦ୍ଧ କଲେ, ଏସବୁ ବିଷୟ ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ଆଜି ଆମେ ଯେଉଁ ଆଲୋଚନା କରିବା, ଗତକାଲି ଆମେ ଆଲୋଚନା କରିଥିଲେ କିଭଳି ଭାବରେ ଭଗବାନ ଯୁଦ୍ଧ କରୁଥିଲେ ବାଣାସୁର ସହିତ। ବାଣାସୁର 1000 ହାତ ପ୍ରାପ୍ତ ହୋଇଥିଲା ଶିବଜୀଙ୍କ ଠାରୁ, ଶିବଜୀଙ୍କ କୃପାରୁ 1000 ହାତ ସେ ପ୍ରାପ୍ତ ହୋଇଥିଲା ଏବଂ ଅନେକ ବଳ ଥିଲା ତାଙ୍କର। ଏହା ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସିଏ ଯୁଦ୍ଧ କରିବା ପାଇଁ ବହୁତ ଆଗ ରଣମଦ ବୋଲି କୁହାଯାଇଛି, ରଣ କରିବା ପାଇଁ ଯୁଦ୍ଧ କରିବା ପାଇଁ ସେ ପାଗଳ ହୋଇକି ରହିଥିଲେ, କାରଣ ଏତେ ଶକ୍ତି ଥିଲା, ଏତେ ଶକ୍ତି ଥିଲା କେହି ତାଙ୍କ ସହିତ ଯୁଦ୍ଧ କରିପାରୁନଥିଲେ। ତେଣୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସିଏ ଯେଉଁ ରହିଛନ୍ତି ଆଠଟି ଦିଗରେ, ଆଠଟି ଦିଗ୍ଗଜ ରହିଛନ୍ତି ପାହାଡ଼ ଭଳି, ସେମାନେ ସବୁ ରହିଛନ୍ତି ହାତୀ, ଯେ ଏଇ ଯେଉଁ ବିଶ୍ୱର ବାହାରକୁ ରକ୍ଷା କରିବା ପାଇଁ ସେମାନେ ରହିଛନ୍ତି, ବ୍ରହ୍ମା ତାଙ୍କୁ ସ୍ଥାପନ କରିଛନ୍ତି, କେତେ ତାଙ୍କର ଶକ୍ତି ରହିଛି। କିନ୍ତୁ ଇଏ ଯେତେବେଳେ ଯାଉଥିଲେ ବାଣାସୁର ତାଙ୍କ ସହିତ ଯୁଦ୍ଧ କରିବା ପାଇଁ, ବାଟରେ ଯେତେ ପାହାଡ଼ ସବୁ ଥିଲା ତାଙ୍କ 1000 ହାତରେ ସବୁ ଗୁଣ୍ଡୁଗୁଣ୍ଡା କରିଦେଉଥିଲେ, ଚୂର୍ଣ୍ଣ କରିଦେଉଥିଲେ, ଏହାକୁ ଦେଖିକରି ସେ ଗଜମାନେ ସବୁ ପଳେଇ ଯାଉଥିଲେ, ତାଙ୍କ ସହିତ ଯୁଦ୍ଧ କ'ଣ କରିବେ ସେ ପଳେଇ ଯାଉଥିଲେ। ଏହିଭଳି ଭାବରେ ବାଣାସୁରଙ୍କ ସହିତ କେହି ଯୁଦ୍ଧ କରିପାରୁନଥିଲେ। ତେଣୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଶିବଜୀଙ୍କୁ ସେ କହିଲେ, ପ୍ରଭୁ ଆପଣଙ୍କ ଛଡ଼ା ମୋର ଆଉ କେହି ଉପଯୁକ୍ତ ଯୋଦ୍ଧା ନାହାନ୍ତି ମୋ ସହିତ ଯୁଦ୍ଧ କରିବା ପାଇଁ। ଏଭଳି ଭାବରେ ସେ ବାଣାସୁର ଶିବଜୀଙ୍କୁ ଆହ୍ୱାନ କରୁଥିଲେ ଯୁଦ୍ଧ କରିବା ପାଇଁ। ତେଣୁ ଶିବଜୀ କ୍ରୋଧ ପ୍ରକାଶ କରି କହିଥିଲେ, ତୋର ସମକକ୍ଷ ଯୋଦ୍ଧା ଉପସ୍ଥିତ ହେବେ, କେବେ ପ୍ରଭୁ ସେ ସୁଦିନ ହେବ ଆମର, ଏଭଳି ଭାବରେ ସେ କହୁଥିଲେ। ନା ତୋର ରଥରେ ଯେତେବେଳେ ଯେଉଁ ରହିଛି ଧ୍ୱଜା ଯେତେବେଳେ ଭାଙ୍ଗିଯିବ ସେତେବେଳେ ଜାଣିବୁ ତୋର ସମକକ୍ଷ ଯୋଦ୍ଧା ସହିତ ତୋର ଯୁଦ୍ଧ ହେବ। ଆଜି ଏହି ପ୍ରସଙ୍ଗରେ ଆମେ ଖାଲି କହିଦେବା ଯେ ଏଇ ଯେଉଁ ବାଣାସୁରଙ୍କର ଜଣେ କନ୍ୟା ଥିଲେ ଉଷା। ଉଷା ଗୋଟେ ଥର ବୈଶାଖ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଗୋଟେ ରାତିରେ ସ୍ୱପ୍ନ ଦେଖିଥିଲେ, ଯେଉଁ ସ୍ୱପ୍ନରେ ସେ ଜଣେ ସୁନ୍ଦର ପୁରୁଷଙ୍କ ସହିତ ସଙ୍ଗ କରିବାର ସ୍ୱପ୍ନ ଦେଖିଥିଲେ। ତେଣୁ ଇଏ ତାଙ୍କ ଯେତେବେଳେ ସ୍ୱପ୍ନ ଭାଙ୍ଗିଗଲା ସେତେବେଳେ ସେ ଛଟପଟ ହେଲେ, ତେଣୁ ତାଙ୍କର ସଖୀ ଯିଏ ଥିଲେ ଚିତ୍ରଲେଖା, ସେ ବିଶ୍ୱର ଯେତେ ସୁନ୍ଦର ସବୁ ବ୍ୟକ୍ତି ରହିଛନ୍ତି ତାଙ୍କର ସବୁ ଚିତ୍ର ଆଙ୍କିଲେ, ଚିତ୍ର ଆଙ୍କିକି ତାଙ୍କୁ ଯେତେବେଳେ ଦେଖେଇଲେ ସେତେବେଳେ ଉଷା କହିଲେ, ଏଇ ବ୍ୟକ୍ତି ଇଏ ହେଉଛି ଅନିରୁଦ୍ଧ, ଭଗବାନଙ୍କର ପୌତ୍ର, ଭଗବାନ ପୁତ୍ର ରହିଛନ୍ତି ପ୍ରଦ୍ୟୁମ୍ନ, ଯିଏକି କାମଦେବଙ୍କର ଅବତାର, ତାଙ୍କର ପୁତ୍ର ହେଉଛନ୍ତି ଅନିରୁଦ୍ଧ, ଇଏ ହେଉଛନ୍ତି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏମାନେ ହେଉଛନ୍ତି ଭଗବାନଙ୍କ ଚତୁର୍ଭୁଜ। ସେଇ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଆମର ଏଠି ମନ୍ଦିରରେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ରୂପରେ ପୂଜିତ ହେଉଛନ୍ତି, ରାମ ମନ୍ଦିର ପୁଷ୍କରରେ ଏଇଭଳି ଭାବେ ବୁର୍ଲାରେ ପୂଜିତ ହେଉଛନ୍ତି ସିଏ। ତେଣୁ ସେ ଯେଉଁ ଅନିରୁଦ୍ଧ, ସେ ଅନିରୁଦ୍ଧକୁ ସେ ଚିତ୍ରଲେଖା ଜଣେ ଯୋଗିନୀ ଥିଲେ ଦ୍ୱାରକାରୁ ଅପହରଣ କରି ଘିନି ଆସିଲେ ଏବଂ ଯେଉଁ ଉଷାଙ୍କ ସହିତ ସାକ୍ଷାତ କରେଇଲେ। ଏଇଭଳି ଭାବରେ ଉଷା ଏବଂ ଅନିରୁଦ୍ଧ ଆନନ୍ଦରେ ରହୁଥିଲା ବେଳେ ସମୟରେ, ସେହି ସମୟରେ ତାଙ୍କର ଯେଉଁ ସିକ୍ୟୁରିଟି ମାନେ ରହିଛନ୍ତି, ଗୃହରକ୍ଷୀ ସବୁ ରହିଛନ୍ତି, ସେମାନେ ସବୁ ଖବର ଦେଲେ ବାଣାସୁରଙ୍କୁ କ'ଣ କିଛି ଅସୁବିଧା ରହିଛି ସେଠି, ଏଇଭଳି ଭାବରେ ଖବର ଦେଲେ। ତେଣୁ ବାଣାସୁର ଯେତେବେଳେ ଆସି ଦେଖିଲେ ଏ ଗୋଟେ ସୁନ୍ଦର ପୁରୁଷ ତାଙ୍କ କନ୍ୟା ସହିତ ଏଇଭଳି ଭାବେ ପୋଷାକ ଖେଳୁଛନ୍ତି, ବହୁତ ଅନ୍ତରଙ୍ଗ ଭାବରେ ମିଳୁଛନ୍ତି ସେମାନେ, ମିଶିଛନ୍ତି ସେମାନେ, ଏଟା ଦେଖିକରି ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କ୍ରୋଧ ମଧ୍ୟ ପ୍ରକାଶ କଲେ। ଯାହା ହଉ, ତାଙ୍କୁ ବନ୍ଦୀ କରାଇକରି ରଖିଥିଲେ। ଏଇଭଳି ଭାବରେ 4 ମାସ ବିତିଗଲା, ଚତୁର୍ମାସ ବିତିଗଲା, ଏ ଜ୍ୟେଷ୍ଠ ମାସର ଖବର ଏଇଟା। ତେଣୁ ଭାଦ୍ରବ ଆସିନ କାର୍ତ୍ତିକ, ଆଷାଢ଼ ଶ୍ରାବଣ ଭାଦ୍ରବ, ଶ୍ରାବଣ ଭାଦ୍ରବ ଆସିନ କାର୍ତ୍ତିକ, 4 ମାସ ଚତୁର୍ମାସ ବିତିଗଲା। ଦ୍ୱାରକାରେ ଅନିରୁଦ୍ଧଙ୍କ ବିରୁଦ୍ଧରେ, ଅନିରୁଦ୍ଧଙ୍କର ଅନୁପସ୍ଥିତିରେ ତାଙ୍କର ନିଜଜନମାନେ, ତାଙ୍କର ବନ୍ଧୁମାନେ, ଭଗବାନଙ୍କଠୁ ଆରମ୍ଭ କରି ସମସ୍ତେ ବହୁତ ସନ୍ତପ୍ତ ହେଲେ, ବିରହ ଜ୍ୱାଳାରେ ସନ୍ତପ୍ତ ହେଲେ। ଯଦିଓ ଭଗବାନ ସେ କୃଷ୍ଣ, କିନ୍ତୁ ସେ ପୁରୁଷୋତ୍ତମ, ଲୀଳା ତାଙ୍କର ଚାଲିଛି, ଲୀଳା ପୁରୁଷୋତ୍ତମ, ତେଣୁ ସେ ନ ଜାଣିଲା ଭଳି ରହିଥିଲେ, ଯିଏକି ସବୁ ଜାଣନ୍ତି। ଭଗବତ ଗୀତାରେ ଭଗବାନ କହିଲେ, ବେଦାହମ ସମତୀତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ଭଗବାନ ସବୁ ଜାଣନ୍ତି, ଅତୀତ ଭବିଷ୍ୟତ ବର୍ତ୍ତମାନ ସବୁ ଜାଣନ୍ତି ସେ, କିନ୍ତୁ ସେଠି ସେ ଏଭଳି ଭାବରେ ବ୍ୟବହାର କରୁଥିଲେ ଯେମିତି ସେ ଜାଣିନାହାନ୍ତି। ତେଣୁ ନାରଦ ମୁନି ଆସି ତାଙ୍କୁ ଖବର ଦେଲେ, ଏଇଭଳି ଭାବରେ ଆପଣଙ୍କର ପୌତ୍ର ଶୁଣିତପୁରରେ ବନ୍ଦୀ ହୋଇକି ରହିଛନ୍ତି। ତେଣୁ ଯାଦବ ସୈନ୍ୟମାନଙ୍କ ସହିତ, 12 ଅକ୍ଷିଣୀ ସୈନ୍ୟ ଯାଦବ ସହିତ, ଯାଦବ ସୈନ୍ୟଙ୍କ ସହିତ ଭଗବାନ କୃଷ୍ଣ ବଳରାମ ତାଙ୍କ ପୁତ୍ରମାନଙ୍କ ସହିତ ଆସି ଉପସ୍ଥିତ ହେଲେ। ଏଇଭଳି ଭାବରେ କଥା ଆମ ଚାଲିଛନ୍ତି ଧାରାବାହିକ ଭାବରେ। ତେଣୁ ଏଠି କୁହାଯାଉଛି, ଆଉ ପୂର୍ବ ଶ୍ଳୋକରେ ଆମେ ବର୍ଣ୍ଣନା କରିଥିଲେ କିଭଳି ଭାବରେ ଭଗବାନ ଯେତେବେଳେ ବାଣାସୁର ସହିତ ଯୁଦ୍ଧ କରୁଥିଲେ, ପ୍ରଥମେ ବାଣାସୁର ତାଙ୍କର 1000 ହାତ ଥିଲା, 500 ଧନୁ ଧରିକିରି, 500 ଧନୁ ଧରିକିରି, ଗୋଟିଏ ଗୋଟିଏ ଧନୁରେ 2-2 ତୀର ଲଗେଇକିରି ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲେ। କିନ୍ତୁ ଭଗବାନ ଗୋଟିଏ ସ୍ୱରରେ ସେସବୁ କାଟିଦେଲେ। ଏଠି କୁହାଯାଉଛି ନା, ଛିନ୍ନ ଧନୁଆ, ସେ ସବୁ ଧନୁକୁ କାଟିଦେଲେ ଭଗବାନ, କାରଣ ସେ ହେଉଛନ୍ତି ଭଗବାନ, ସବୁକିଛି କରିପାରିବେ, କର୍ତ୍ତୁମ ଅକର୍ତ୍ତୁମ ସର୍ବଥା କର୍ତ୍ତୁମ ସମର୍ଥ, ଏମିତି କିଛି ନାହିଁ ଭଗବାନ କରିପାରିବେ ନାହିଁ। ଭଗବାନ ହେଉଛନ୍ତି ସବୁ, ସବୁକିଛିର ମୂଳ ହେଉଛନ୍ତି ସିଏ, ସବୁ କାରଣର କାରଣ। ତେଣୁ ଭଗବାନ ଯେତେବେଳେ ଏଇଭଳି ଭାବରେ ସେ ତାଙ୍କର ଧନୁକୁ ସବୁ ଛିନ୍ନ କରିଦେଲେ ଏବଂ ତାଙ୍କର ଅଶ୍ୱ ରଥ ସାରଥି ଏମାନଙ୍କୁ ସବୁ ବଦ୍ଧ କଲେ ବା ଭଙ୍ଗ କରିଦେଲେ, ସେହି ସମୟରେ ତଥାପି ରଣ ଦୁର୍ମଦ ବୋଲି ବର୍ଣ୍ଣନା କରାଯାଏ। ସୁଖଦେବ ଗୋସ୍ୱାମୀ ତାଙ୍କୁ କହୁଛନ୍ତି ରଣ ଦୁର୍ମଦ, ଏଭଳି ଭାବରେ ରଣ କରିବା ପାଇଁ ତାଙ୍କର ନିଶାଗ୍ରସ୍ତ ହୋଇଯାଇଥିଲେ ସେ ଯୁଦ୍ଧ କରିବା ପାଇଁ। ତେଣୁ ଏସବୁ ଏତେ ସତ୍ୟ ମଧ୍ୟ ତାଙ୍କର କୌଣସି ଭୟ ହୋଇନଥିଲା। ତେଣୁ ତା ପୂର୍ବରୁ ଶୁକ୍ଳ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ଭଗବାନ ଶଙ୍ଖନାଦ କଲେ, ଶଙ୍ଖମ ଅପୁରୟତ, 19 ନମ୍ବର ଶ୍ଳୋକରେ ଭଗବାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଭଗବାନ ପ୍ରସିଦ୍ଧ ଶଙ୍ଖ ହେଉଛି ପାଞ୍ଚଜନ୍ୟ ଶଙ୍ଖ। ଆମେ ସେହି ପ୍ରସଙ୍ଗରେ କହିଥିଲେ, ଶଙ୍ଖର ମହାତ୍ମା ବିଷୟରେ କହିଥିଲେ। ତେଣୁ ଏ ଶଙ୍ଖ ଯେତେବେଳେ ନାଦ କଲେ ସେତେବେଳେ ତାଙ୍କର ଭୟ ଆସିଗଲା, ବାଣାସୁରଙ୍କର ଭୟ ନଥିଲା ଯୁଦ୍ଧ କରିବା ପାଇଁ। କିନ୍ତୁ ଯଦି ଶଙ୍ଖନାଦ କଲେ ଭଗବାନ, ସେ ଶଙ୍ଖନାଦ ଶୁଣିକରି ବାଣାସୁରଙ୍କର ଭୟ ଆସିଗଲା। ତେଣୁ ଶିବଜୀ ଏସବୁ ଜାଣି, ଶିବଜୀ ଆ ପୂର୍ବରୁ ଭଗବାନଙ୍କ ସହିତ ମଧ୍ୟ ଯୁଦ୍ଧ କରୁଥିଲେ, କିନ୍ତୁ ଭଗବାନ ଚାହୁଁନଥିଲେ ଶିବଜୀଙ୍କ ସହିତ ଯୁଦ୍ଧ କରିବା ପାଇଁ। ତେଣୁ ସିଏ ଗୋଟେ ଏଭଳି ସ୍ୱର ମାରିଲେ ଯାହାଫଳରେ କି ତାଙ୍କୁ ନିଦ୍ରା ଆସିଲା, ଜାମ୍ଭାଇ ଆସିଲା, ହାଇ ମାରିଲେ ସିଏ। ତେଣୁ ସେ ଯୁଦ୍ଧଭୂମିରେ ସେ ଶୟନ କରିପଡ଼ିଲେ, ଶୟନ କରିଗଲେ। ତେଣୁ ତାହାପରେ ଅନ୍ୟମାନଙ୍କ ସହିତ ଯୁଦ୍ଧ ହେଲା, ଏସବୁ ଦେଖିକି ଏସବୁ କରିକି, ହଁ ଶିବଜୀଙ୍କର ବର୍ତ୍ତମାନ ତାଙ୍କର ନିଦ୍ରା ଭାଙ୍ଗିଗଲା। ତେଣୁ ସେ ସ୍ମରଣ କଲେ ତାଙ୍କର ଶକ୍ତି, ଏଇ କୋଟରା, କୋଟରା ହେଉଛନ୍ତି ଦୁର୍ଗା ଦେବୀଙ୍କର ବିସ୍ତାର। ଯେମିତି ଭଗବାନ କୃଷ୍ଣଙ୍କର ଅନେକ ବିସ୍ତାର, ବିଷ୍ଣୁ ତତ୍ତ୍ୱ ସବୁ ଭଗବାନ କୃଷ୍ଣଙ୍କର ବିସ୍ତାର, ସେହିଭଳି ଭାବରେ ତାଙ୍କର ପତ୍ନୀ ଯେଉଁ ରହିଛନ୍ତି ପାର୍ବତୀ, ତାଙ୍କର ବିସ୍ତାର ହେଉଛନ୍ତି କୋଟରା। ସେଇ ଶିବଜୀ ଯେତେବେଳେ ସ୍ମରଣ କଲେ କୋଟରାଙ୍କୁ, କୋଟରା ଆସି ପହଞ୍ଚିଗଲେ ଭଗବାନଙ୍କ ସାମ୍ନାରେ, ଗତ ଶ୍ଳୋକରେ ଆମେ ଆଲୋଚନା କରିଥିଲେ, ନଗ୍ନ ହୋଇକରି ଉପସ୍ଥିତ ହୋଇଗଲେ। ତେଣୁ ପୁତ୍ର ସ୍ନେହରେ କିଭଳି ସେ ନିଜର ଲଜ୍ଜାକୁ ତ୍ୟାଗ କରିଦେଲେ, ଏ ବିଷୟରେ ଆମେ ଗତକାଲି ଆଲୋଚନା କରିଥିଲେ। ତେଣୁ ଏଇଠି ବର୍ତ୍ତମାନ ଆମେ ଆରମ୍ଭ କରିବା କଥା, ତତ ସ୍ତିର୍ଯ୍ୟଂ ମୁଖ ନଗ୍ନା, ଯେହେତୁ ଇଏ କୋଟରା ନଗ୍ନ ହୋଇକି ରହିଛନ୍ତି, ତେଣୁ ଭଗବାନ କେମିତି ତାକୁ ଲକ୍ଷ୍ୟ କରିବେ, ନିରୀକ୍ଷ କେମିତି ଦେଖିବେ ତାଙ୍କୁ, ଅନିରୀକ୍ଷ ମୁହଁ ମୁଲେଇଦେଲେ ଭଗବାନ, ତାଙ୍କର ରୂପକୁ ସେ ଦେଖିପାରିଲେନି। ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ, ଭଗବାନ ରାମଚନ୍ଦ୍ର ଯେଉଁଭଳି ଭାବରେ ମର୍ଯ୍ୟାଦା ପୁରୁଷୋତ୍ତମ, ସେହିଭଳି ଭାବରେ ଭଗବାନ ମଧ୍ୟ ସବୁ ମର୍ଯ୍ୟାଦା, ଭେଦ ମର୍ଯ୍ୟାଦାକୁ ସ୍ଥାପନ କରିବେ। ଭଗବାନ ଆସନ୍ତି କ'ଣ, ଧର୍ମକୁ ସ୍ଥାପନ କରିବା ପାଇଁ। ଯେତେବେଳେ ଧର୍ମର ଗ୍ଳାନି ହୋଇଯାଏ, ଅଧର୍ମର ଅଭ୍ୟୁତ୍ଥାନ ହୁଏ, ସେତେବେଳେ ଭଗବାନ ପ୍ରତି ଯୁଗରେ ଆସନ୍ତି, ଧର୍ମ ସ୍ଥାପନ କରନ୍ତି ଏବଂ ହଁ ଧର୍ମକୁ ମଧ୍ୟ କୁହନ୍ତି କ'ଣ ପ୍ରକୃତ ଧର୍ମ କ'ଣ, ସେଇଟାକୁ ସ୍ଥାପନ କରନ୍ତି ଭଗବାନ। ତେଣୁ ଯିଏ ଧର୍ମ ସ୍ଥାପନ କରୁଛନ୍ତି, ସେ କିଭଳି ଅଧର୍ମ କାର୍ଯ୍ୟ କରି ତାଙ୍କୁ କେମିତି ଲକ୍ଷ୍ୟ କରିବେ, ନିରୀକ୍ଷ କେମିତି କରିବେ, ନିରୀକ୍ଷଣ କେମିତି କରିବେ ଭଗବାନ ସେ। ତେଣୁ ତଥା ତୀର୍ଯ୍ୟଂ ମୁଖ, ଭଗବାନ ତାଙ୍କ ଆଡ଼କୁ ଚାହିଁପାରିଲେ ନାହିଁ, ମୁଖକୁ ବୁଲେଇଦେଲେ ଭଗବାନ, ତୀର୍ଯ୍ୟଂ ମୁଖ। କିନ୍ତୁ ଭଗବାନଙ୍କର ଆମେ ଯେଉଁ ଚିନ୍ତା କରୁଛେ, ଭଗବାନ ଆମ ଭଳି ଚିନ୍ତା କରୁଛେ, କାରଣ ଆମେ ଦ୍ୱୈତ ସ୍ତରରେ ଅଛେ, ଆମେ ଅଦ୍ୱୈତ ସ୍ତରରେ ନାହିଁ। ଭଗବାନ ହେଉଛନ୍ତି ଅଦ୍ୱୈତ, ଭଗବାନ ହେଉଛନ୍ତି ଅଦ୍ୱୈତ କହିଲେ ତାଙ୍କର କୌଣସି ତଫାତ୍ ନାହିଁ। ଏ ବିଭିନ୍ନ ଯେଉଁ ଭେଦ ସବୁ ରହିଛି ଭୌତିକ ଜଗତରେ କହିଲେ ଦ୍ୱୈତ ଜ୍ଞାନ ସବୁ ରହିଛି, ଏଥିରେ ସବୁ ଅଲଗା ଅଲଗା ପ୍ରତିମାନ ହୁଏ, ଏ ଦ୍ୱୈତ ଦ୍ୱୈତ ଜ୍ଞାନ, ଏଇଟାକୁ ଭୌତିକ ଜଗତର ଜ୍ଞାନକୁ ଦ୍ୱୈତ ଜ୍ଞାନ ବୋଲି କୁହାଯାଏ। କିନ୍ତୁ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ହେଉଛି ଅଦ୍ୱୈତ ଜ୍ଞାନ। ଅଦ୍ୱୈତ ବସ୍ତୁ ବିଷୟରେ ଆମେ ଜାଣିପାରିବା ନାହିଁ, ଆମେ କଥା କହୁଦେଉଛେ ବହୁତ ସହଜରେ, କିନ୍ତୁ ବୁଝିବା ବହୁତ କଷ୍ଟ ଭଗବାନଙ୍କ ବିଷୟ। ସେଇଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଜନ୍ମ କର୍ମ ଚମେ ଦିବ୍ୟମ୍। ୟେସ୍, ହଁ, ଏଇସବୁ ଏଇ ଯେଉଁ ଭଗବାନଙ୍କ ଏଇସବୁ କର୍ମ ହେଉଛି ଦିବ୍ୟ, ଆକୁ ତତ୍ତ୍ୱରେ ଜାଣିଲେ ତାହେଲେ ସିଏ ତାଙ୍କର ମାନବ ଜନ୍ମ ସାର୍ଥକ ହେବ। ଆମେ ଯେଉଁ ଭାଗବତ ଶ୍ରବଣ କରୁଛେ, ଆମର ଏ ଯେଉଁ ଫେସବୁକ୍ ଏବଂ ୟୁଟ୍ୟୁବ୍ ମାଧ୍ୟମରେ ଯେଉଁ କଥା ପ୍ରସାରଣ କରାଯାଉଛି, ଏହାର ଉଦ୍ଦେଶ୍ୟ ହେଉଛି ଯିଏ ଶ୍ରବଣ କରିବେ ତାଙ୍କର ମଧ୍ୟ ମଙ୍ଗଳ ହେବ, ସେ ମଙ୍ଗଳ ପ୍ରଦାନ କରିବ ଏଇ ଭଗବାନ କଥା। ଭଗବାନଙ୍କର ଜନ୍ମ ଏବଂ କର୍ମ ହେଉଛି ଦିବ୍ୟ, ଭଗବାନଙ୍କ ତତ୍ତ୍ୱକୁ ବୁଝିବାକୁ ପଡ଼ିବ। ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି ଭଗବାନଙ୍କ ତତ୍ତ୍ୱକୁ। ତେଣୁ ବ୍ରହ୍ମା ଯେତେବେଳେ ଭଗବାନଙ୍କୁ ଦର୍ଶନ କଲେ, ସେ ବ୍ରହ୍ମ ସଂଗୀତ ରଚନା କରିଛନ୍ତି, ତା ଦେହରେ ଗୋଟେ ଶ୍ଳୋକ ଅଛନ୍ତି, ଏଇ କଥା ଆସିଲା କ'ଣ ନା, ଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତି ପଶ୍ୟନ୍ତି ପାନ୍ତି କଳୟନ୍ତି ଚିରଂ ଜଗାନ୍ତି ଆନନ୍ଦ ଚିନ୍ମେ ସଦୁ ଜଳ ବିଗ୍ରହସ୍ୟ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଭଗବାନଙ୍କ ତତ୍ତ୍ୱକୁ ବୁଝିବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ନହେଲେ ଆମେ ବୁଝିପାରିବା ନାହିଁ। ସେଇଥିପାଇଁ ଆମର ବର୍ଣ୍ଣନା କରାଯାଇଛି, ଭାଗବତ ପଢ଼ିବା ପାଇଁ ହେଲେ ମଧ୍ୟ ଜଣେ ବୈଷ୍ଣବ ପାଖରେ ଯାଇକି ପାଠ ପଢ଼ିବା ଭାଗବତ। ଯାଅ ଭାଗବତ ପଢ଼ ବୈଷ୍ଣବର ସ୍ଥାନେ, ଯାଅ ଭାଗ ବୈଷ୍ଣବର ସ୍ଥାନେ ଏକାନ୍ତ ବା ଶ୍ରୟ କର ଚୈତନ୍ୟ ଚରଣେ, ଏକାନ୍ତ ବା ଶ୍ରୟ କର ଚୈତନ୍ୟ ଚରଣେ। ଭାଗବତ ଆମର ପାଣ୍ଡିତ୍ୟ ମାଧ୍ୟମରେ ବା ଆମର ବହୁତ ବୁଦ୍ଧି ରହିଛି, ଏଥିରେ ବୁଝି ଭାଗବତ ବୁଝିଯିବା ତା ନୁହଁ। କୁହାଯାଏ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ ଯେ ଅହମ୍ ବେତି ଅହମ୍ ବେଦମି ସୁଖ ବେତି ବ୍ୟାସ ବେତି ନ ବେତିବା। ଭାଗବତ ବିଷୟରେ ଯେତେବେଳେ କଥା ଶିବ ପାର୍ବତୀଙ୍କ ଭିତରେ ଆଲୋଚନା ଚାଲିଛି, ସେତେବେଳେ ଶିବଜୀ କହୁଛନ୍ତି ଇଏ ଭାଗବତଙ୍କୁ ମୁଁ ଜାଣେ ଏବଂ ସୁଖଦେବ ଗୋସ୍ୱାମୀ ସୁଖ ମଧ୍ୟ ଜାଣନ୍ତି, ବ୍ୟାସ ଜାଣିଛନ୍ତି କି ନାହିଁ ମୁଁ କହିପାରିବି ନାହିଁ। ଅଦ୍ଭୁତ କଥା, ପାର୍ବତୀ କହୁଛନ୍ତି କେଉଁ ବ୍ୟାସ କଥା ବିଷୟରେ କହୁଛନ୍ତି ପ୍ରଭୁ, ଯିଏ ଭାଗବତ ରଚନା କରିଥିଲେ ନା, ହଁ ସେଇ ସେ ଭାଗବତ ରଚନା କରିଛନ୍ତି, ସେ ଜାଣିଛନ୍ତି କି ନାହିଁ ଆପଣ ଜାଣିନାହାନ୍ତି ନା କାହିଁକି ନା, ଭକ୍ତିଆ ଭାଗବତମ ଗ୍ରାହ୍ୟ, ଭକ୍ତିରେ ଭାଗବତଙ୍କୁ ଜାଣିହେବ, ନ ବୁଦ୍ଧିଆ ନ ଚ ଟିକେୟା, ବୁଦ୍ଧିରେ ବା ଟୀକା ମାଧ୍ୟମରେ ଜାଣିହେବ ନାହିଁ ଭାଗବତଙ୍କୁ। ଏଇ ଭାଗବତଙ୍କୁ ଆମର ଯେଉଁ ଭୁବନେଶ୍ୱର ସ୍ଥାନ ରହିଛି ଏକାମ୍ର ନଗର ସେଠି ଥିଲା, ସେଇଠି ଶିବଜୀ ଏ ଭାଗବତଙ୍କୁ କହୁଥିଲେ, ପାର୍ବତୀଙ୍କୁ ଏ ଭାଗବତଙ୍କୁ କହୁଥିଲେ। ତେଣୁ ଭାଗବତମ ସମସ୍ତେ ବୁଝିପାରିବେ ନାହିଁ, ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସମସ୍ତଙ୍କୁ ପ୍ରଦାନ କରାଯିବ ନାହିଁ ଭାଗବତମ। ତେଣୁ ସେଠି ଯେ ସବୁ ଥିଲେ ସମସ୍ତଙ୍କୁ ବିଦାୟ କରିଦିଆଗଲା ସେ ଏକାମ୍ର କାନନରେ, ଏବଂ ଶିବଜୀ ଭାଗବତ କହିବା ପାଇଁ ଆରମ୍ଭ କଲେ। ଶିବଜୀ କହିବା ପୂର୍ବରୁ ଗୋଟେ ସର୍ତ୍ତ କରିଥିଲେ ପାର୍ବତୀଙ୍କୁ, ମୁଁ ଯେତେବେଳେ କଥା କହୁଥିବି ତୁମେ ହୁଁ ହୁଁ ମାରୁଥିବ, ହୁଁ ହୁଁ ମାରୁଥିବ। ତେଣୁ ଶିବଜୀ ଭଗବାନଙ୍କ ଲୀଳାରେ ଆବେଶ ହେଇକିରି କଥା କହୁଛନ୍ତି, ଭାଗବତ କଥା କହୁଛନ୍ତି, ଏବଂ ପାର୍ବତୀ ହୁଁ ହୁଁ ମାରୁଛନ୍ତି, କଥା ଶେଷରେ ହୁଁ ମାରୁଛନ୍ତି। ତେଣୁ ଥରେ ତାପରେ ଯେତେବେଳେ ଶିବଜୀ ଦେଖିଥିଲେ ପାର୍ବତୀ ଘୁମେଇ ପଡ଼ିଛନ୍ତି, ଶୋଇ ପଡ଼ିଛନ୍ତି, ପାର୍ବତୀ ଚିନ୍ତା କରୁଛନ୍ତି ଭାଗବତମ ତ କଥା ଚାଲିବ, 18,000 ଶ୍ଳୋକ ରହିଛନ୍ତି ଭାଗବତମରେ, ତେଣୁ ପ୍ରଥମ ସ୍କନ୍ଧରୁ ଆରମ୍ଭ ହୋଇକି କଥା ଚାଲିଛନ୍ତି। ତେଣୁ ସିଏ ଚିନ୍ତା କରୁଛନ୍ତି ଯେତେବେଳେ ଭଗବାନଙ୍କ ଲୀଳା 10ମ ସ୍କନ୍ଧରେ ଆସିବ ଆମେ ସେଇଟା ଶୁଣିବା, ଆମର ସୌଭାଗ୍ୟ କ୍ରମେ ଆମେ ଦଶମ ସ୍କନ୍ଧ କଥା ଶୁଣୁଛେ, ଭଗବାନଙ୍କ ଲୀଳା, ଇଏ ହେଉଛି ଭାଗବତ ମୋର, ଇଏ ହେଉଛି ଭଗବାନଙ୍କ ମୁଖ ମୁଖ ପଦ୍ମ ସହିତ ତୁଳନା କରାଯାଇଛି ଭାଗବତ ଦଶମ ସ୍କନ୍ଧକୁ। ତେଣୁ ପାର୍ବତୀ ଘୁମେଇ ପଡ଼ିଛନ୍ତି କିନ୍ତୁ ହୁଁ ହୁଁ ଶବ୍ଦ ଶୁଭୁଛି। ତେଣୁ ଶିବଜୀ ଆଶ୍ଚର୍ଯ୍ୟ ହୋଇଗଲେ, ପାର୍ବତୀ ତ ଶୋଇ ପଡ଼ିଛନ୍ତି ଆଉ କେଉଁଠୁ ହୁଁ ହୁଁ ଶବ୍ଦ ଆସିଲା। ଦେଖିଲା ବେଳକୁ ଗଛ ଉପରେ ଜଣେ ଶୁଆ ପକ୍ଷୀ ବସିଛି, ଇଏ ଶୁଆ ହେଉଛନ୍ତି ପ୍ରକୃତରେ ରାଧାରାଣୀଙ୍କର ଶୁକ, ରାଧାରାଣୀଙ୍କ ଶୁକ। ତେଣୁ ଭଗବାନ ଶିବଜୀ ତାକୁ ଗୋଡ଼ିବା ପାଇଁ ବାହାରିଲେ, ତେଣୁ ସିଏ ପଳେଇ ଆସିଲେ, ଦୌଡ଼ିକି ପଳେଇ ଉଡ଼ିକି ପଳେଇଗଲେ, ଯାଇକି ବ୍ୟାସଦେବଙ୍କ ପତ୍ନୀଙ୍କ ଗର୍ଭରେ ଆଶ୍ରୟ ନେଲେ। ଇଏ ବ୍ୟାସଦେବଙ୍କ ପୁତ୍ର ଶୁକଦେବ ଗୋସ୍ୱାମୀ, ସେ ଜାଣନ୍ତି, ଶୁଣିଥିଲେ ଭାଗବତ, କିନ୍ତୁ ବ୍ୟାସଦେବ ଜାଣିଛନ୍ତି କି ନାହିଁ ଏଭଳି ଭାବରେ କୁହାଯାଇଛି। ତେଣୁ ଭାଗବତ ଏ ଯେଉଁ ଭଗବାନଙ୍କ ତତ୍ତ୍ୱକୁ ବୁଝିବା ପାଇଁ ହେଲେ ଆମେ ଜଣେ ଯେଉଁମାନେ ତତ୍ତ୍ୱବିତ୍ ପାଖକୁ ଯିବାକୁ ପଡ଼ିବ, ସେମାନେ ହିଁ ଏ ଭଗବାନଙ୍କ ତତ୍ତ୍ୱକୁ ଜାଣନ୍ତି। ତେଣୁ ଆମେ କାହିଁକି କଥା କହିଲେ ନାଇଁ, ଭଗବାନ ଯେଉଁ ମୁଖକୁ ବୁଲେଇଦେଲେ, ଭଗବାନଙ୍କର ମୁଖ ପଛପଟେ ଯାହା ରହିଛି ସେଥିରେ ସେ ଦେଖିପାରିବେ ନାହିଁ, ତା ନୁହଁ। ଭଗବାନ ଯେ କେବଳ ଚକ୍ଷୁରେ ଦେଖିବେ, ଅନ୍ୟ କୌଣସିରେ ଦେଖିବେ ନାହିଁ, ତା ନୁହଁ। ଭଗବାନଙ୍କର ଯେକୌଣସି ଅଙ୍ଗ ମାଧ୍ୟମରେ ସେ ଯେକୌଣସି କାର୍ଯ୍ୟ କରିପାରନ୍ତି। ବ୍ରହ୍ମା ତାଙ୍କ ବ୍ରହ୍ମ ସଙ୍ଗୀତରେ ସେଇଟା କହିଛନ୍ତି, ଅଙ୍ଗାନି ଯଶ ସକଳେ ଇନ୍ଦ୍ରିୟ ବୃତ୍ତିମାନ୍ତି, ଯେକୌଣସି ଅଙ୍ଗ ଦ୍ୱାରା ସେ ଯେକୌଣସି କାର୍ଯ୍ୟ କରିପାରିବେ, କିନ୍ତୁ ଆମେ ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରିବା ନାହିଁ। ଆମେ କେବଳ ଚକ୍ଷୁ ମାଧ୍ୟମରେ ଦେଖିବା, କିନ୍ତୁ କର୍ଣ୍ଣ ମାଧ୍ୟମରେ ଆମେ ଦେଖିପାରିବା ନାହିଁ, ବା କର୍ଣ୍ଣ ମାଧ୍ୟମରେ ଆମେ କେବଳ ଶୁଣିପାରିବା, ଚକ୍ଷୁ ମାଧ୍ୟମରେ ଶୁଣିପାରିବା ନାହିଁ, କିନ୍ତୁ ଭଗବାନ ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରିବେ, ଏ ଭଗବାନଙ୍କ ତତ୍ତ୍ୱ ହେଉଛି ଏଇଟା। କିନ୍ତୁ ଏଇ ଲୀଳା କରାଯାଉଛି, ତେଣୁ ଭଗବାନ ମୁଖକୁ ବୁଲେଇଦେଲେ, ତା ଅର୍ଥ ନୁହଁ ଯେ ସିଏ ଯେତେବେଳେ ମୁଖ ବୁଲେଇଦେଲେ ସେ ତାଙ୍କ ପଛପଟେ ଯେଉଁ ରହିଛି ସେଥିରେ ଭଗବାନଙ୍କୁ ଦେଖିପାରିବେ ନାହିଁ, ତା ନୁହଁ। ଭଗବାନ ସବୁ କିଛି କରିପାରିବେ, ସବୁ ଜାଣିପାରିବେ, ଇଏ ଭଗବାନଙ୍କ ଅଦ୍ୱୈତ ଜ୍ଞାନ। କିନ୍ତୁ ଇଏ ତାଙ୍କର ଯେଉଁ ଲୀଳା ମାଧ୍ୟମରେ ପ୍ରକାଶ କରୁଛନ୍ତି, ଏଇଭଳି ଭାବରେ ଜଣେ ନଗ୍ନ ନାରୀକୁ ଦେଖିବା କଥା ନୁହଁ। ଭାଗବତରେ ବର୍ଣ୍ଣନା କରାଯାଇଛି, ଅନ୍ୟ ସ୍ଥାନରେ ସବୁ ବର୍ଣ୍ଣନା କରାଯାଇଛି, ଜଣେ ଥିଲେ ବହୁତ ବହୁତ ଭାଗବତରେ ବହୁତ ଭକ୍ତମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଆମେ ସନ୍ଧ୍ୟାବେଳେ ଆମେ ଶୁଣୁଛେ କିଭଳି ଭାବେ ଭୂତଙ୍କର କଥା ବର୍ଣ୍ଣନା କରାଯାଉଛି, ଜଣେ ଉନ୍ନତ ଭାଗବତ ସିଏ, ଆମେ ସାତ ଦିନ ଧରି କଥା ଚାଲିବ। ତେଣୁ ସେହିଭଳି ଭାବରେ ଜଣେ ଭକ୍ତ ଥିଲେ, ସିଏ ହେଉଛନ୍ତି ଅଜାମିଳ। ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଅଜାମିଳ, ଅଜାମିଳ ଉପାଖ୍ୟାନ ରହିଛି। ଏ କାହିଁକି ଷଷ୍ଠ ସ୍କନ୍ଧରେ ଏ କଥାଟି ଆସିଲା ନା, ଭଗବାନ କେମିତି ତାଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି, ପୋଷଣ ପୋଷଣ ତତ୍ତ୍ୱ ଏହି ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ଭଗବାନଙ୍କର ବକ୍ଷ ପ୍ରଦେଶ ସହିତ ତୁଳନା କରାଯାଇଛି ଷଷ୍ଠ ସ୍କନ୍ଧକୁ। ତେଣୁ ଏହିଭଳି ଭାବରେ ଜଣେ କାନ୍ୟକୁବୁଜା ଯେଉଁ ଉତ୍ତରପ୍ରଦେଶ ରହିଛି, ଉତ୍ତରପ୍ରଦେଶ ବର୍ତ୍ତମାନ ସେ ସ୍ଥାନ ରହିଛି କନୌଜ, ସେ ସ୍ଥାନରେ ଜଣେ ବ୍ରାହ୍ମଣ ଥିଲେ, ଦ୍ୱିଜ କାଶ୍ଚିତ୍, ଜଣେ ଏଭଳି ଭାବରେ ଜଣେ ବ୍ରାହ୍ମଣ ଥିଲେ। କନୌଜର ବ୍ରାହ୍ମଣମାନେ ବହୁତ ପ୍ରସିଦ୍ଧ, ସେମାନେ ବହୁତ ଶୌଚତା ତାଙ୍କ ରକ୍ଷା କରନ୍ତି। ଏଭଳି ଭାବରେ ଗୋଟେ କଥା ରହିଛି, ଯଦି ସେମାନେ ଗୋଟେ ଫିଷ୍ଟ ଗୋଟେ ରୋଷେଇ କରୁଛନ୍ତି ବା ଭୋଜି ପାଇଁ ବ୍ୟବସ୍ଥା କରାଯାଇଛି, ରୋଷେଇବାସ ଚାଲିଛି, ଯଦି 10 ପ୍ରକାର ଆଇଟମ୍ ହେଉଛି ତାହେଲେ ତାଙ୍କର 20-20 ଚୁଲି ଥିବ। ଏଭଳି ଚୁଲି ରହିଛି, 10ଟା ଆଇଟମ୍ କରିବା ପାଇଁ ତାଙ୍କର 20 ଚୁଲା ଦରକାର, କାହିଁକି ନା ସିଏ ଅଲଗା 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 ସବୁ କରିବେ ରୋଷେଇ। ଏଭଳି ଭାବରେ ତାଙ୍କର ରହିଛି କ'ଣ ନା, ତାଙ୍କର ଶୌଚତା ସେ ରକ୍ଷା କରନ୍ତି। ସେହିଭଳି ସ୍ଥାନରେ ଜଣେ ଥିଲେ ବ୍ରାହ୍ମଣ, ସିଏ ହେଉଛନ୍ତି ଅଜାମିଳ। ଅଜାମିଳ ତାଙ୍କର ପିତାମାତା ଭକ୍ତ ଥିଲେ, ତାଙ୍କର ସାହାଯ୍ୟ କରୁଥିଲେ, ଭଗବାନ ଭଜନରେ ସାହାଯ୍ୟ କରୁଥିଲେ ସିଏ। ଗୋଟେ ଥର ସେ ଯାଉଛନ୍ତି ବଣକୁ, ଜଙ୍ଗଲକୁ ଯାଇ, ସେ ବିବାହ ମଧ୍ୟ କରିଥିଲେ, ଘରେ ତାଙ୍କର ପତ୍ନୀ ଥିଲା, ଯୁବତୀ ପତ୍ନୀ, ଯାଇଥିଲେ ଜଙ୍ଗଲକୁ ଏଇସବୁ ଆଣିବା ପାଇଁ, କାଷ୍ଠ ଫୁଲ ଫଳ ଇତ୍ୟାଦି ସବୁ ଆଣିବା ପାଇଁ, ଭଗବାନଙ୍କ ସେବାରେ ନିଯୁକ୍ତ କରିବା ପାଇଁ। ଭଗବାନ କହିଛନ୍ତି ସେଇଟା, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯୋମେ ଭକ୍ତା ପ୍ରୟୋଚ୍ଛନ୍ତି, ଭଗବାନଙ୍କର କିଛି ଦରକାର ନାହିଁ, କିନ୍ତୁ ଆମେ ଯଦି ଭଗବାନ ପ୍ରଦାନ କରିବା ତାହେଲେ ଆମେ ଉପକୃତ ହେବା, ସେଇଥିପାଇଁ ଭଗବାନ ମାଗୁଛନ୍ତି, ଭଗବାନ କିଛି ଆବଶ୍ୟକତା ନାହିଁ। ତେଣୁ ଅଜାମିଳ ଯେତେବେଳେ ଯାଇଥିଲେ ଜଙ୍ଗଲକୁ ଏସବୁ ଆଣିବା ପାଇଁ, ସେହି ସମୟରେ ଆଣିକିରି ଆସୁଥିଲା ବେଳେ ସମୟରେ ବାଟରେ ଗୋଟେ ଦେଖିଲେ, ଏଇ ନଗ୍ନ ନାରୀଙ୍କ କଥା ପଡ଼ିବାରୁ ଏଇ ପଏଣ୍ଟଟି ଆସିଲା, ଏଇ ପ୍ରସଙ୍ଗ। ସେଠି ଜଣେ ଦେଖିଲେ ଶୂଦ୍ର ବ୍ୟକ୍ତି ଜଣେ ଗୋଟେ ବେଶ୍ୟା ସହିତ ସଙ୍ଗ କରୁଛନ୍ତି, ସେ ଦୁଇଜଣ ଯାକ ଏଭଳି ଭାବରେ ଜଙ୍ଗଲ ଭିତରେ କରୁଛନ୍ତି। ଆଜିକାଲି ଏଭଳି ଅବସ୍ଥା ହୋଇଗଲାଣି, ସହର ଭିତରେ ମଧ୍ୟ ଚାଲିଛି ଏସବୁ କଥା। ଦିନକୁ ଦିନ ଧର୍ମ କମିଯାଉଛି, ଧର୍ମ କମିଯାଉଛି। ଜଙ୍ଗଲ ଭିତରେ ଏସବୁ କାର୍ଯ୍ୟ ହେଉଥିଲା, କିନ୍ତୁ ବର୍ତ୍ତମାନ ଏଭଳି ସମୟ ହୋଇଗଲାଣି ସହର ଭିତରେ ମଧ୍ୟ ସବୁ ଚାଲିଛି। ପାଶ୍ଚାତ୍ୟ ଜଗତରେ ଆପଣ ଗଲେ ଦେଖିବେ ସବୁ ଧର୍ମର ଗ୍ଲାନି କିଭଳି ଭାବରେ ହେଉଛି ସେଇଟା ଆମେ ଜାଣିବା। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ନଗ୍ନ ନାରୀକୁ ଦେଖିଲେ, ହଁ ସେ ଜାଣିଛନ୍ତି ଶାସ୍ତ୍ରରେ ମନା କରାଯାଇଛି ଏଭଳି ନଗ୍ନ ନାରୀକୁ ଦେଖିବା କଥା ନୁହଁ, ଯେଉଁ ଶାସ୍ତ୍ର ନିର୍ଦ୍ଦେଶ ହେଉଛି ଏଇଟା। ତେଣୁ ଭଗବାନ ସେଥିପାଇଁ ମୁଖକୁ ବୁଲେଇ ଦେଇଥିଲେ। କିନ୍ତୁ ଇଏ ଯେଉଁ ମାୟାର ଆକର୍ଷଣ ରହିଛି, ଆକୁ ଏଡ଼େଇ ଯିବାଟା ଏତେ ସହଜ ନୁହଁ। ଆମର ବର୍ଣ୍ଣନା କରାଯାଇଛି ଭାଗବତମ ତୃତୀୟ ସ୍କନ୍ଧରେ, ଭଗବାନ ନରନାରାୟଣଙ୍କୁ ଛାଡ଼ିଦେଲେ ଆଉ କୌଣସି ବ୍ୟକ୍ତି ଏ ମାୟାକୁ ପାର ହୋଇପାରିବେ ନାହିଁ। ନରନାରାୟଣ ସେ ଭଗବାନ ମାୟାକୁ ପାର ହୋଇଯାଇଛନ୍ତି, ମାୟାର ମାୟା ହେଉଛି ତାଙ୍କ ଅଧୀନରେ। ଆମେ ସବୁ ମାୟାର ବଶବର୍ତ୍ତୀ ରହିଛେ, ମାୟାର ଅଧୀନରେ ରହିଛେ। ତ୍ରିଗୁଣମୟୀ ମାୟା ଯେଉଁ ରହିଛି ଭଗବାନଙ୍କର, ଏ ମାୟାର ଅଧୀନରେ ଆମେ ରହିଛେ। ତେଣୁ ଏ ଅଜାମିଳ ଯଦିଓ ବହୁତ ଶାସ୍ତ୍ର ଜ୍ଞାନ ଥିଲା ତାଙ୍କର, ଶାସ୍ତ୍ର ଅଧ୍ୟୟନ କରିଥିଲେ, ସେ ଜାଣୁଛନ୍ତି ଯେ ଏଭଳି ଭାବରେ ନଗ୍ନ ନାରୀକୁ ଦେଖିବା କଥା ନୁହଁ, ଜାଣିଛନ୍ତି ସେ ଶାସ୍ତ୍ର ଜ୍ଞାନ ରହିଛି। ତେଣୁ ଯେତେବେଳେ ଲକ୍ଷ୍ୟ କରୁଛନ୍ତି ସେ ଦୁଇ ଜଣଙ୍କର ମିଳନକୁ ଦେଖୁଛନ୍ତି, ସେତେବେଳେ ସେମାନେ ସବୁ ମଦ୍ୟପାନ କରିକି ନୃତ୍ୟ ଗୀତ କରୁଛନ୍ତି ଆନନ୍ଦରେ, ଏଭଳି ଭାବରେ ସେ ଲୀଳାଟିକୁ ଦେଖିଲେ। ବ୍ରହ୍ମଚର୍ଯ୍ୟ ଯେଉଁ ରହିଛି, ଆଠ ପ୍ରକାର ବ୍ରହ୍ମଚର୍ଯ୍ୟ ରହିଛି, ଯାହା ହଉ ଏ ଦେଖିଲେ ତାଙ୍କର ବିବେକ ବାଧା ଦେଲା, ନା ଏଇ ନଗ୍ନ ନାରୀକୁ ଆମେ ଦେଖିବା କଥା ନୁହଁ କହିକିରି ଯେତେ ଚେଷ୍ଟା କଲେ, ଯାବତ୍ ସତ୍ୱଂ ଯେତିକି ଜ୍ଞାନ ଥିଲା, ଯେତିକି ତାଙ୍କ ଧୈର୍ଯ୍ୟ ଥିଲା, ସବୁ ପ୍ରକାର ଚେଷ୍ଟା କଲେ ମୁଖ ବୁଲାଇବା ପାଇଁ। ଭଗବାନ ଯେଉଁ ମୁଖ ବୁଲାଇ ଦେଲେ ସେଇଟା କରିବା ପାଇଁ ଚେଷ୍ଟା କରୁଥିଲେ, କରିପାରିଲେ ନାହିଁ। ମାୟାର ଏଭଳି ଭାବରେ ଆକର୍ଷଣ ରହିଛି, କରିପାରିଲେ ନାହିଁ। ତେଣୁ ଯାହା ହଉ ତାପରେ ଯେଉଁ ଆସିଲେ ତାଙ୍କର ଘରକୁ ଫେରିଲେ, କିନ୍ତୁ ତାକୁ ଭୁଲି ପାରିଲେ ନାହିଁ, ସେ ବେଶ୍ୟାକୁ ଭୁଲି ପାରିଲେ ନାହିଁ, ତାହାରି କଥା ମନେ ରଖିଲେ। ଯଦି ତାଙ୍କର ପତ୍ନୀ ଅଛନ୍ତି, କିନ୍ତୁ ତଥାପି ତାଙ୍କୁ ଭୁଲି ପାରିଲେ ନାହିଁ। ଦିନ ରାତି ତା ବିଷୟରେ ଭାବି ଭାବିକରି ତାପରେ ତାଙ୍କୁ ବିବାହ କଲେ ଆଣିକରି, ବା ତାଙ୍କୁ ଘରେ ରଖିଲେ। ଏବଂ ଭାଗବତ ଷଷ୍ଠ ସ୍କନ୍ଧ ଯେଉଁ ତିନୋଟି ଅଧ୍ୟାୟରେ ଏ ଅଜାମିଳ ପ୍ରସଙ୍ଗଟି ଆସିଛି, ଅଜାମିଳ କଥା କୁହାଯାଇଛି। ଏ କଥାଟି କାହିଁକି କୁହାଗଲା ଷଷ୍ଠ ସ୍କନ୍ଧରେ ନା ପଞ୍ଚମ ସ୍କନ୍ଧରେ ଯେଉଁ ରହିଛି, 26 ଅଧ୍ୟାୟରେ ଅନ୍ତିମ ଅଧ୍ୟାୟ ଯେଉଁ ରହିଛି, ସେ ଅଧ୍ୟାୟରେ ପଞ୍ଚମ ସ୍କନ୍ଧ ହେଉଛି ଭୂଗୋଳ, ସ୍ଥାନ ବିଷୟରେ ଭାଗବତରେ ସବୁକିଛି ଜ୍ଞାନ ରହିଛି। ତେଣୁ ସ୍ଥାନ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଥିଲା, ସେତେବେଳେ ଅନ୍ତିମରେ ଏଇ 28 ନର୍କ ବିଷୟରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି। ନର୍କ ଯନ୍ତ୍ରଣା ସବୁ ରହିଛି, ଏଭଳି ଯନ୍ତ୍ରଣା ରହିଛି, କିଭଳି ଭାବରେ ନର୍କରେ ଲୋକମାନେ ଜୀବମାନେ କିଭଳି ଯନ୍ତ୍ରଣା ପ୍ରାପ୍ତ ହେଉଛନ୍ତି, ସୁଖଦେବ ଗୋସ୍ୱାମୀ ତାକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ସେ ବିଷୟ ଅଧ୍ୟାୟରେ। ଏଇଟାକୁ ଶୁଣିକିରି ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି, ପ୍ରଜାମାନେ କେମିତି ଏଥିରୁ ଉଦ୍ଧାର ପାଇବେ, ନର୍କରୁ କେମିତି ଉଦ୍ଧାର ପାଇବେ। ତେଣୁ ଷଷ୍ଠ ସ୍କନ୍ଧରେ ସେଇ କଥାଟି ଆସିଲା। ପରୀକ୍ଷିତ ମହାରାଜ କହିଲେ, ପ୍ରଭୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପ୍ରଭୁ ଜାଣନ୍ତରେ ହେଉ ବା ଅଜାଣନ୍ତରେ ହେଉ, ସମସ୍ତ ଲୋକମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ତେଣୁ ପାପ କାର୍ଯ୍ୟ କରିବାରୁ ସେମାନେ ସବୁ ନର୍କ ଭୋଗ କରିବେ, ଆଉ ନର୍କରୁ କେମିତି ଉଦ୍ଧାର ପାଇବେ, କିଛି ବାଟ ଅଛି ନା? ହଁ ଅଛି, କ'ଣ ସେଇଟା? ସବୁ ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ କଥା କହିଛନ୍ତି ସୁଖଦେବ ଗୋସ୍ୱାମୀ। ତିନି ପ୍ରକାର ପ୍ରାୟଶ୍ଚିତ ରହିଛି, ଗୋଟେ ହେଉଛି କର୍ମ ପ୍ରାୟଶ୍ଚିତ, ଗୋଟେ ହେଉଛି ଜ୍ଞାନ ପ୍ରାୟଶ୍ଚିତ, ଆଉ ଗୋଟେ ହେଉଛି ଭକ୍ତି ପ୍ରାୟଶ୍ଚିତ। କର୍ମ ପ୍ରାୟଶ୍ଚିତ ଯେଉଁମାନେ କରୁଛନ୍ତି ସେମାନେ ଯଦିଓ ପ୍ରାୟଶ୍ଚିତ କରୁଛନ୍ତି, କିନ୍ତୁ ପୁଣି ସେ କାର୍ଯ୍ୟ ସେମାନେ କରୁଛନ୍ତି, ପରୀକ୍ଷିତ ମହାରାଜ ସେଥିରେ ସନ୍ତୁଷ୍ଟ ହେଲେ ନାହିଁ। ତେଣୁ ଜ୍ଞାନ ପ୍ରାୟଶ୍ଚିତ ବିଷୟରେ ଯେତେବେଳେ କହିଲେ ସୁଖଦେବ ଗୋସ୍ୱାମୀ, ସେଇଟାକୁ ସେ ବର୍ଣ୍ଣନା କରୁଛନ୍ତି ଜ୍ଞାନ ପ୍ରାୟଶ୍ଚିତରେ କିଭଳି ନା, ଯେଉଁଭଳି ଭାବରେ ବାଉଁଶ ରହିଛି, ବାଉଁଶ ଘସ ରହିଛି, ବେଣୁ ଗୁଳ୍ମ ଇବାନଳ, ବେଣୁ ଯେଉଁ ବାଉଁଶ ଗଛ ରହିଛି ତାକୁ ଅଗ୍ନିରେ ପୋଡ଼ିଦେଲେ ସବୁ ନଷ୍ଟ ହୋଇଯିବ, ଜ୍ଞାନ ପ୍ରାୟଶ୍ଚିତ ସେଇଭଳି ଭାବରେ। କିନ୍ତୁ ବାଉଁଶ ଗଛ ପୋଡ଼ିଗଲେ ମଧ୍ୟ ଯେତେବେଳେ ବର୍ଷା ହେବ ପୁଣି ବାଉଁଶରୁ ଗଜା ବାହାରିବ, ମୂଳରୁ ଗଜା ବାହାରିବ, ତେଣୁ ସେଥିରେ ମଧ୍ୟ ପରୀକ୍ଷିତ ମହାରାଜ ସନ୍ତୁଷ୍ଟ ହେଲେ ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ଶ୍ରେଷ୍ଠ ପ୍ରାୟଶ୍ଚିତ ବିଷୟରେ କହିଛନ୍ତି, ସେଇଟା ହେଉଛି କ'ଣ ନା, ହେଉଛି ଭକ୍ତି ପ୍ରାୟଶ୍ଚିତ। ଭକ୍ତି ପ୍ରାୟଶ୍ଚିତ ଏଭଳି ଭାବରେ କହିଲେ, ଶକ୍ରୋନ୍ମନ କୃଷ୍ଣ ପଦାରବିନ୍ଦୟୋ ନିବେଶିତ ତଦ୍ଗୁଣ ରାଗି ଜୟ ରିହ ନ ତେଜମ ପାଶ ଭୃତ୍ୟ ତଦ୍ଭଟ୍ଟାନ ସ୍ୱପ୍ନେ ବିପଶ୍ୟନ୍ତି ଚିହ୍ନ ନିଃସୃତା, ପୂର୍ଣ୍ଣ ପ୍ରାୟଶ୍ଚିତ ହେଇପାରିବ ଏ ଭକ୍ତି ମାଧ୍ୟମରେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ପୂର୍ଣ୍ଣ ପ୍ରାୟଶ୍ଚିତ। ପରୀକ୍ଷିତ ମହାରାଜ ଯେତେବେଳେ ଶୁଣୁଛନ୍ତି ସେତେବେଳେ ସେ ଚିନ୍ତା କରୁଛନ୍ତି, ପ୍ରଭୁ କ'ଣ କହୁଛନ୍ତି। ଗୋଟିଏ ଥର ଶକ୍ରୁହନ କହିଲେ ଗୋଟିଏ ଥର, ଶକ୍ରୁହନ କହିଲେ ଗୋଟିଏ ଥର, ଗୋଟିଏ ଥର ଯଦି ଭଗବାନ ପାଦ ପଦ୍ମରେ ମନ ଲାଗିଗଲା, ଶକ୍ରୁନ୍ ମନ କୃଷ୍ଣ ପଦାର ବିନ୍ଦୟୋ ନିବେଶିତ ତଦ୍ଗୁଣ ରାଗି ଚାରିଅ। ଆମର ବିଭିନ୍ନ ପ୍ରକାର ଗୁଣ ସତ୍ତ୍ୱେ ମଧ୍ୟ ଗୁଣର ପ୍ରଭାବ ଥିଲେ ମଧ୍ୟ, କିନ୍ତୁ ଯଦି ଆମେ ଗୋଟିଏ ଥର ମନକୁ ଲଗେଇଦେଲେ ଭଗବାନ ପାଖରେ, ନହନ୍ତେ ଜମ ପାସ ବୃତ୍ୟସ ତତ୍ ଭଟ୍ଟାନ, ସେମାନେ ସ୍ୱପ୍ନେ ବି ସ୍ୱପ୍ନରେ ମଧ୍ୟ ଯମଦୂତଙ୍କର, ଯମଦୂତ ଯେତେବେଳେ ଆସନ୍ତି ମୃତ୍ୟୁ ସମୟରେ ତାଙ୍କ ପାସ ଆଣିକି ଆସନ୍ତି, ସେ ପାସକୁ ନେଇକି ପକେଇକି ନେଇଯାଆନ୍ତି, ସେ ଜୀବମାନଙ୍କୁ ନେଇଯାଆନ୍ତି। ଏଇଟା ମନଗଢ଼ା କଥା ନୁହଁ, ଶାସ୍ତ୍ର କଥା, ଭାଗବତ କଥା। ତେଣୁ ସେମାନେ ସ୍ୱପ୍ନରେ ମଧ୍ୟ ତାଙ୍କୁ ଦେଖିବେ ନାହିଁ, ଆଉ ଡାଇରେକ୍ଟ ଦେଖିବା କଥା ଆଉ କ'ଣ କୁହାଯିବ। ତେଣୁ ଶକ୍ରୁନ୍ ଶବ୍ଦ ଯେତେ ବ୍ୟବହାର କରୁଛନ୍ତି ସୁଖଦେବ ଗୋସ୍ୱାମୀ, ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ଗୋଟିଏ ଥର ନା ଅନେକ ଥର, ନା ନାହିଁ ଗୋଟିଏ ଥର, ଗୋଟିଏ ଥର ସେ ବୁଝିପାରିଲେ ନାହିଁ ବା ତାଙ୍କ ବିଶ୍ୱାସ ହେଲା ନାହିଁ। ତେଣୁ ଏଇ ଅଜାମିଳ ପ୍ରସଙ୍ଗଟି କହିଛନ୍ତି ଏ କାନକ ପୂଜାର। ସେହିଭଳି ଭାବରେ ସେ ବେଶ୍ୟାସ ଆସକ୍ତ ହୋଇକରି 88 ବର୍ଷ ବୟସ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଥିଲେ, ଏତେ ସବୁ ପାପ କରିଥିଲେ, ବିରାଟ ବଡ଼ ଲିଷ୍ଟ କରିଥିଲେ। ଗୋଟେ କଥା ଅଛି, ଶ୍ରୀ ରାଧାମୋହନ ସ୍ୱାମୀ ମହାରାଜ କଥାଟି କହନ୍ତି ଯେ ଜଣେ ଆମର ବ୍ୟାସଦେବ, ବ୍ୟାସଦେବଙ୍କର ମାଆଙ୍କର ପିତା, ଆମେ କହୁଥିଲେ କିଛି ଦିନ ତଳେ ତାଙ୍କ କଥା କରିଥିଲେ, ଏ ଗତକାଲି ତ କହିଥିଲେ ଆଉ ଭୀଷ୍ମ ଅଷ୍ଟମୀ ଆଉ ଆଜି ନବମୀ, ସେ ଯେଉଁ ଉପରିଚର ବସୁ ସେ ଚାହିଁଲେ ମୁଁ ମୃତ୍ୟୁବରଣ କରିବି ନାହିଁ। ତାଙ୍କର କନ୍ୟାଙ୍କୁ କହିଲେ, ସତ୍ୟବତୀଙ୍କୁ କହିଲେ, କହିଲେ ତୁମର ପୁତ୍ର ବ୍ୟାସ ଏ ଭଗବାନଙ୍କ ଅବତାର ବୋଲି ମୁଁ ଶୁଣିଛି, ଆଉ ଏତେ ଲୋକ ମୃତ୍ୟୁବରଣ କରୁଛନ୍ତି, ଆଉ ମୋତେ ସେ ଟିକିଏ ଛାଡ଼ି ଦିଅନ୍ତୁ, ମୁଁ ମୃତ୍ୟୁବରଣ କରିବା ପାଇଁ ଚାହୁଁନାହିଁ, ଏଇଭଳି ଭାବରେ କହିଲେ। ତେଣୁ ସତ୍ୟବତୀ ତାଙ୍କ ପୁତ୍ରଙ୍କୁ କହିଲେ, ବ୍ୟାସ ଏଇଭଳି ଭାବରେ ତୁମର ନାନା ଚାହୁଁଛନ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇବା ପାଇଁ, ମୁଁ କିଛି ବ୍ୟବସ୍ଥା କରିହେବ ନା, ହଉ ଚାଲ ଦେଖିବା। ତେଣୁ ତାଙ୍କୁ ନେଇକିରି ଗଲେ, ନେଇକି ଗଲେ ବ୍ରହ୍ମା, ବିଧି କାହାର କେତେ ଆୟୁଷ ବ୍ରହ୍ମା ସ୍ଥିର କରନ୍ତି, ବିଧି କିଏ କେତେ ବର୍ଷ ବଞ୍ଚିବ। ତେଣୁ ବ୍ରହ୍ମାଙ୍କ ପାଖକୁ ଯାଇକିରି କହିଲେ, ବ୍ୟାସଦେବ କହିଲେ ବ୍ରହ୍ମା ତାଙ୍କୁ ଦେଖିକରି, ଭଗବାନ କିଏ ଅବତାର, ବ୍ରହ୍ମା ହେଉଛନ୍ତି ଜଣେ ଜୀବ, ତେଣୁ ତାଙ୍କୁ ସେ ପ୍ରଣାମ କଲେ, ପଚାରିଲେ କ'ଣ ପାଇଁ ଆପଣ ଆସିଲେ, ନା ମୋର ଇଏ ନନା ହେବେ, ନାନା ହେବେ ବା ମୋର ଇଏ ଅଜା ହେବେ ବା ଜେଜେ ହେବେ, ଆଉ ଇଏ ଚାହୁଁଛନ୍ତି, ଇଏ କହିବେ କ'ଣ ଚାହୁଁଛନ୍ତି, ସେଥିପାଇଁ ମୁଁ ତାଙ୍କୁ ଆଣିକି ଆସିଛି ଆପଣ ପାଖକୁ, ନା କ'ଣ ଚାହୁଁଛ ତୁମେ, ବ୍ରହ୍ମା ପଚାରିଲେ। ତେଣୁ ସେ କହିଲେ, ପ୍ରଭୁ ଆପଣ ଏତେ ଲୋକଙ୍କର ସବୁ ଆୟୁଷ ନେଇଯାଉଛନ୍ତି, ହରଣ କରୁଛନ୍ତି, ମୁଁ ଚାହୁଁଛି ମୋର ଆୟୁଷଟା ଟିକିଏ ରଖନ୍ତୁ, ହରଣ କରନ୍ତୁ ନାହିଁ, ନା ସେଇଟା ତ ମୋ ଦାୟିତ୍ୱରେ ନାହିଁ, ପ୍ରଳୟ ଦାୟିତ୍ୱରେ ହେଉଛନ୍ତି ଶିବଜୀ, ବ୍ରହ୍ମା ସୃଷ୍ଟି କରନ୍ତି, କାହାର କେତେ ଆୟୁଷ ସେ ସ୍ଥିର କରନ୍ତି, ତାଙ୍କ କର୍ମଫଳ ଅନୁସାରେ ସ୍ଥିର କରନ୍ତି। ତେଣୁ ତାପରେ ଇଏ କହିଲେ, ତାଙ୍କର ନାନା କହିଲେ, ବ୍ୟାସଦେବଙ୍କୁ କହିଲେ, ତାଙ୍କୁ ନେଇକି ଚାଲ ଯିବା ଶିବଜୀଙ୍କ ପାଖକୁ। ତେଣୁ ସିଏ ବ୍ରହ୍ମାଙ୍କୁ ନେଇକରି ଗଲେ ଶିବଜୀଙ୍କ ପାଖକୁ, କୈଳାସ ପର୍ବତରେ ଶିବଜୀ ଭଗବାନଙ୍କର ଗୁଣଗାନ କରୁଛନ୍ତି ସବୁବେଳେ, ଗୋଟେ ବିରାଟ ବଟବୃକ୍ଷ ରହିଛି ଭାଗବତରେ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏଭଳି ବଟବୃକ୍ଷ ଯାହାର ବିସ୍ତାର ହେଉଛି 100 ଯୋଜନ, 100 ଯୋଜନ ବିସ୍ତାର ଏବଂ 75 ଯୋଜନ ହେଉଛି ଉଚ୍ଚତା, ଏତେ ରହିଛି ବିରାଟ ବଟବୃକ୍ଷ ରହିଛି, ଗୋଟିଏ ପକ୍ଷୀର ନିଡ଼ ନାହିଁ ସେଥିରେ, ତାପ ବର୍ଜିତ ବୋଲି କୁହାଯାଏ, ସେଥିରେ କୌଣସି ଖରାଦିନେ ସେଇଟା ଥଣ୍ଡା ଲାଗିବ, ଶୀତଦିନେ ଗରମ ଲାଗିବ, ଏଭଳି ସ୍ଥାନ ଶିବଜୀ ସେ ଭଗବାନ ସେ। ତେଣୁ ସେଠି ଯେ ଯାଇ ପହଞ୍ଚିଲେ ଶିବଜୀ ତାଙ୍କୁ ସ୍ୱାଗତ, ଶିବଜୀଙ୍କ ପିତା ହେଉଛନ୍ତି ବ୍ରହ୍ମା, ତେଣୁ ତାଙ୍କୁ ପଚାରିଲେ କ'ଣ ପାଇଁ ଆପଣମାନେ ସବୁ ଆସିଛନ୍ତି, ତେଣୁ ବ୍ୟାସଦେବ ସେ କହିଲେ, ଇଏ ହେଉଛନ୍ତି ମୋର ନାନା ହେବେ ଆଉ ଇଏ ଚାହୁଁଛନ୍ତି ଆପଣ ଟିକିଏ ନିବେଦନ କରିବେ। ଶିବଜୀ ପଚାରିଲେ କ'ଣ ଚାହୁଁଛ ତୁମେ, ନା ପ୍ରଭୁ ମୋତେ ଟିକିଏ ମୃତ୍ୟୁ ମୁଖରୁ ରକ୍ଷା କରିଦିଅନ୍ତୁ, ମୁଁ ମୃତ୍ୟୁବରଣ କରିବା ପାଇଁ ଚାହୁଁନାହିଁ, ସେଇଟା ତ ମୁଁ କିଛି କରିପାରିବି ନାହିଁ, ଯାହାର କାଳ ଅନୁସାରେ ସେଇ ଅନୁସାରେ ମୁଁ ତାକୁ ମୃତ୍ୟୁ ପ୍ରଦାନ କରେ, ଅବଶ୍ୟ ମୁଁ ପ୍ରଳୟ କରେ, କିନ୍ତୁ ଏ ମୃତ୍ୟୁ ଦାୟିତ୍ୱରେ ଆଉ ଜଣେ ରହିଛନ୍ତି ମହାକାଳ। ଭଗବତ ଗୀତାରେ ଭଗବାନ କହିଲେ, କାଳସ୍ମି ଲୋକ କ୍ଷୟ କରି ପ୍ରବୃଦ୍ଧ, ଭଗବାନ ହେଉଛନ୍ତି କାଳ, କାଳ ହିସାବରେ ଏ ଯେଉଁ ମହାଭାରତ ଯୁଦ୍ଧରେ ଭଗବାନ ସେଠି କାଳ ରୂପରେ ଆସିକରି ସମସ୍ତଙ୍କର ପ୍ରାଣକୁ ହରଣ କରୁଛନ୍ତି। ତେଣୁ ଏଇଭଳି ଭାବରେ କହିଲେ ମହାକାଳ ପାଖକୁ ଯାଅ, ସେଠି ସେ ବ୍ୟବସ୍ଥା କରିବେ, ତୁମର କିଛି ଯଦି କରିବେ କରିବେ। ତେଣୁ ଶିବ ଇଏ ବ୍ୟାସଦେବଙ୍କର ନାନା କହିଲେ ତାଙ୍କୁ ବି ନେଇକି ଚାଲ ଯିବା। ତେଣୁ ସମସ୍ତେ ଗଲେ, ତାଙ୍କର ନାନା ଗଲେ, ବ୍ୟାସଦେବ ଗଲେ, ବ୍ରହ୍ମା ଗଲେ ଏବଂ ଶିବଜୀ ଯାଇକରି ଯାଇ ପହଞ୍ଚିଲେ ମହାକାଳଙ୍କ ପାଖରେ। ମହାକାଳଙ୍କ ପାଖରେ ଯେତେବେଳେ ପହଞ୍ଚିଲେ ସେହି ସମୟରେ ମହାକାଳ ତାଙ୍କୁ ଦେଖି ସ୍ୱାଗତ ଜଣାଇଲେ, କ'ଣ ପାଇଁ ଆପଣ ସମୟ ସବୁ ଆସିଲେ? ତେଣୁ ବ୍ୟାସଦେବ କହିଲେ ଇଏ ମୋର ନାନା ହେବେ, ଇଏ ଆପଣ କିଛି କଥା କହିବା ପାଇଁ ଚାହୁଁଛନ୍ତି, ନିବେଦନ କରିବା ପାଇଁ ଚାହୁଁଛନ୍ତି। ତେଣୁ ସେ ନିବେଦନ କଲେ ସେଇ କଥା, ମୁଁ ଏତେ ଦୂରରୁ ଆସିଛି, ଆପଣ ମନା କରନ୍ତୁ ନାହିଁ, ମୋତେ ମୋତେ ମୃତ୍ୟୁ ଦିଅନ୍ତୁ ନାହିଁ, ଏଇଭଳି ଭାବରେ କହିଲେ। ତେଣୁ ମହାକାଳ କହିଲେ ମୁଁ କିଛି କରିପାରିବି ନାହିଁ, ଇଏ ସବୁ ନିର୍ଦ୍ଦିଷ୍ଟ ହୋଇଯାଇଛି, ଯମରାଜ ସେଇଟା ନିର୍ଦ୍ଦିଷ୍ଟ କରିଛନ୍ତି, କିଏ କେତେ ବର୍ଷରେ ମୃତ୍ୟୁବରଣ କରି, କିଏ କେତେ ବର୍ଷରେ କେଉଁଠି କେଉଁ ଅବସ୍ଥାରେ ମୃତ୍ୟୁବରଣ କରିବ ସେସବୁ ଲେଖା ହୋଇଯାଇଛି, ଲିପିବଦ୍ଧ ହୋଇଯାଇଛି। ଯେମିତି ଆମେ ଟ୍ରେନ୍ ଟିକେଟ୍ରେ ଯାଉଛେ, ଟ୍ରେନ୍ ଟିକେଟ୍ କରୁଛେ, କେଉଁଠିକି ଯିବା କେଉଁଠି ଓହ୍ଲେଇବା ସେସବୁ ଟିକେଟ୍ରେ ଲେଖା ହୋଇଯାଇଛି। ସେହିଭଳି ଭାବରେ ଇଏ ଶରୀର ରୂପକ ଯନ୍ତ୍ର ଦ୍ୱାରା ଟ୍ରେନ୍ ଦ୍ୱାରା ଆମେ ଆସି ଏଠି ପହଞ୍ଚିଛେ, ଆମର ତ ନିର୍ଘଣ୍ଟ କେଉଁଠି ଆମେ କେଉଁ ସ୍ଥାନରେ ସେ ଟ୍ରେନ୍ ଓହ୍ଲେଇବା ସେଇଟା ନିର୍ଘଣ୍ଟ ହୋଇଯାଇଛି। ତେଣୁ ଆସି ମହାକାଳ ସହିତ ସବୁ ଆସି ପହଞ୍ଚିଗଲେ ଯମରାଜ ପାଖରେ। ଯମରାଜ ତାଙ୍କୁ ଦେଖିକରି ଭଗବତ ଗୀତାରେ ଭଗବାନ କହିଲେ ଯମରାଜ ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି, ଦଣ୍ଡୋ ଦମୟତାମସ୍ମି, ଦଣ୍ଡଧାରୀମାନଙ୍କ ଭିତରେ ମୁଁ ଯମରାଜ, ସେ ହେଉଛନ୍ତି ମୋର ବିଭୂତି। କିନ୍ତୁ ଯମରାଜ କହିଲେ ଯାହାର କାଳ ଯେଉଁ କର୍ମ କରୁଛନ୍ତି ସେଇ କର୍ମଫଳ ଅନୁସାରେ ସେ ମୃତ୍ୟୁବରଣ କରନ୍ତି, ମୁଁ ତ ସେଇଟା ଜାଣିନାହିଁ, ସେଇଟା ଆମର ହେଡ଼୍ କ୍ଲର୍କ ରଖିଛନ୍ତି ବଡ଼ବାବୁ ଆମର ଯିଏ ଚିତ୍ରଗୁପ୍ତ, ତାଙ୍କୁ ପଚାରିବା ତୁମର କ'ଣ ଲେଖା ହେଇଛି, କ'ଣ କରିହେବ ଯଦି। ତେଣୁ ଚିତ୍ରଗୁପ୍ତଙ୍କ ପାଖକୁ ଗଲେ, ଯମରାଜ ମହାକାଳ ଶିବ ବ୍ରହ୍ମା ବ୍ୟାସ ଏବଂ ତାଙ୍କର ନାନା ଯାଇ ପହଞ୍ଚିଗଲେ। ତେଣୁ ଯେତେବେଳେ ପହଞ୍ଚିଗଲେ ବିରାଟ ବଡ଼ ରହିଛି କମ୍ପ୍ୟୁଟର ସବୁ ଲାଗିଛି, ସେଠି ସବୁ ହିସାବ କରାହେଉ ସେଠି ତେଣୁ ସେଠି ଯେତେବେଳେ ଗଲେ ଯମରାଜ ପଚାରିଲେ, ଦେଖିଲେ ତାଙ୍କର କେତେ ବର୍ଷ କ'ଣ ଆୟୁଷ ଅଛି, କ'ଣ କେମିତି କ'ଣ କରିହେବ କିଛି। ତେଣୁ ଚିତ୍ରଗୁପ୍ତ ପାଞ୍ଜିକୁ ତାଙ୍କର ଖୋଲିଦେଲେ କମ୍ପ୍ୟୁଟର, କମ୍ପ୍ୟୁଟର ଲେଖା ହେଇଛି କ'ଣ ହେଇଛି ନା, ଯେଉଁ ସମୟରେ ସେଇ ବ୍ୟକ୍ତି ବ୍ୟାସଦେବଙ୍କ ସହିତ, ବ୍ରହ୍ମାଙ୍କ ସହିତ, ଶିବଜୀଙ୍କ ସହିତ, ମହାକାଳ ସହିତ, ଯମରାଜଙ୍କ ସହିତ ଆସି ପହଞ୍ଚିବେ ସେହି ସମୟରେ ତାଙ୍କ ମୃତ୍ୟୁ ହେବ, ସେଇଠି ସେ ପଡ଼ିଗଲେ, ସେଇଠି ମୃତ୍ୟୁବରଣ କଲେ। ଏଇଭଳି ଭାବେ ଭଗବତ ଗୀତାରେ ଭଗବାନ କହିଲେ ଯାହା ତ ସେହି ଧ୍ରୁବ ମୃତ୍ୟୁ, ଜଣେ ଜନ୍ମ ହେଇଛି ମାନେ ଜଣେ ମୃତ୍ୟୁବରଣ କରିବ। ତେଣୁ ଏଇ କଥା ପ୍ରସଙ୍ଗରେ ଆସିଲା ଯମରାଜ ଆସି ପହଞ୍ଚିବେ, ଯମରାଜ ସମସ୍ତଙ୍କ ପାଖକୁ ଆସନ୍ତି ନାହିଁ, ଯମରାଜଙ୍କ ଦୂତମାନ ତାଙ୍କର ପାସ ରହିଛି। ତେଣୁ ଇଏ ଏଇଭଳି ଭାବରେ ବିଭିନ୍ନ ପ୍ରକାର ପାପକର୍ମରେ ଲିପ୍ତ ରହିଥିଲେ, ଅଜାବିଳ ଦ୍ୟୁତ ପାନଙ୍ଗ ସ୍ତ୍ରୀୟଙ୍ଗ ସୁନା ଇତ୍ୟାଦି ଯେଉଁ ରହିଛି ବିଭିନ୍ନ ପ୍ରକାର ପାପକର୍ମ, ସେଇ ପାପକର୍ମ ଯୁକ୍ତ ଥିଲେ ସିଏ। ତେଣୁ ଅନ୍ତିମ ସମୟରେ ତିନି ଜଣ ଯମରାଜଙ୍କ ଦୂତ ଆସିଥିଲେ, କାରଣ ଆମେ ଯେଉଁ କାର୍ଯ୍ୟ କରୁଛେ ତିନି ଭାବରେ କରୁଛେ, କାୟ ମନ ବାକ୍ୟ ତିନି ଭାବରେ କରୁଛେ। ତେଣୁ ଏଇଭଳି ଭାବରେ ଯମରାଜଙ୍କ ତିନି ଜଣ ଦୂତ ଆସିଥିଲେ, ବିକଟାଳ ରୂପ ରହିଛି, ତାଙ୍କୁ ଦେଖିକରି ଅଜାମିଳ ତାଙ୍କର ଏ ଯେଉଁ 88 ବର୍ଷ ବୟସ ହୋଇଯାଇଥିଲା ସେହି ସମୟରେ ତାଙ୍କର 10 ଜଣ ପୁତ୍ର ଥିଲେ, ତାଙ୍କର କନିଷ୍ଠ ପୁତ୍ରଙ୍କର ନାମ ଥିଲା ନାରାୟଣ, 5 ବର୍ଷ ବୟସ ତାଙ୍କର ହୋଇଥିଲା। ତେଣୁ ଇଏ ଯମରାଜଙ୍କ ଦୂତଙ୍କର ଭୟଙ୍କର ରୂପ ଦେଖିକରି ଏ ନାରାୟଣ ଆୟ କହିଦେଲା, ଡାକିଦେଲା, ଏତିକି ଭଗବାନ ନାମ ନେଇଗଲା, ସେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଇଏ ଏଥିରେ 16 ନାମ ରହିଛି, କିନ୍ତୁ ସିଏ ଯେଉଁ ନାମ ନେଲେ ଗୋଟିଏ ନାମ ନେଲେ, ନାରାୟଣ ଗୋଟିଏ ନାମ ନେଲେ, କିନ୍ତୁ କ'ଣ ହେଲା ନା, ସେ ଯମରାଜଙ୍କ ଦୂତମାନେ ଯେଉଁ ଆସିଥିଲେ ତା ଯେଉଁ ଆମ ଶରୀର ଯେଉଁ ବାହ୍ୟ ଶରୀର ଭିତରେ ଗୋଟେ ଅନ୍ତଃ ଶରୀର ରହିଛି, ଲିଙ୍ଗ ଶରୀର ଯାହାକୁ କୁହାଯାଏ, ସେ ଲିଙ୍ଗ ଶରୀରକୁ ଗୋଟେ ଯାତନା ଶରୀର ଦେଇକରି ପାସ ଜମ ପାସ ପକାଇକି ଟାଣିବା ପାଇଁ ବସୁଥିଲେ। ସେହି ସମୟରେ ସେ ଡାକିଲେ ନାରାୟଣ ଆୟ, ନାରାୟଣ ଆସ, ଡାକିଦେଲା। ଏହି ସମୟରେ ପ୍ରକୃତରେ ନାରାୟଣଙ୍କର 4 ଜଣ ଦୂତ ଆସି ପହଞ୍ଚିଗଲେ। ଏସବୁ ବିସ୍ତାର ଭାବରେ ଷଷ୍ଠ ସ୍କନ୍ଦ 3 ଅଧ୍ୟାୟରେ 1, 2, 3 ଏ 3 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଆମେ ସଂକ୍ଷେପରେ କହିବା। ତେଣୁ ଏହିଭଳି ଭାବରେ ନାରାୟଣଙ୍କର ଦୂତମାନେ ଯେଉଁ ଆସିଗଲେ, ଯମରାଜଙ୍କ ଦୂତଙ୍କୁ ସେ ପାଶକୁ କାଟିଦେଲେ, କହିଲେ ତୁମେ ଏହିଭଳି ଜଣେ ପୁଣ୍ୟବାନ ବ୍ୟକ୍ତି ଜଣେ ସାଧୁଙ୍କୁ ତୁମେ ଯମପାସରେ ବନ୍ଧନ କରିଛ କହିକିରି କାଟିଦେଲେ। ତେଣୁ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ, ଯମରାଜ ଦୂତମାନେ ଆଶ୍ଚର୍ଯ୍ୟ ହୋଇଗଲେ, ଏତେ ବିରାଟ ବଡ଼ ଲିଷ୍ଟ ରହିଛି ଏବଂ ପଠେଇଛନ୍ତି ତାକୁ ନେବା ପାଇଁ, ଆମର ତ ଭୁଲ ହେବ ନାହିଁ। ତେଣୁ ସେ କହିଲେ, ନାହିଁ ଆଜ୍ଞା, ଇଏ ବହୁତ ପାପୀ ବଡ଼ ବ୍ୟକ୍ତି, ଆପଣ ଜାଣିନାହାନ୍ତି, ବିରାଟ ବଡ଼ ପାପୀ। ଆଙ୍କର ସବୁ ଏହିଭଳି କହିଲେ, ଏହିଭଳି ଭାବରେ ସବୁ ବେଶ୍ୟାସକ୍ତ ହୋଇକରି ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଥିଲେ ଏବଂ କୌଣସି ପ୍ରାୟଶ୍ଚିତ କରିନାହାନ୍ତି। ତେଣୁ ଆମେ ତାଙ୍କୁ ନେବୁ, ତାଙ୍କୁ ପ୍ରାୟଶ୍ଚିତ କରେଇବୁ, ନର୍କକୁ ନେଇକି ସବୁ ଦଣ୍ଡ ତାଙ୍କୁ ଦେବୁ, ତା ପ୍ରାୟଶ୍ଚିତ ହେଲା ପରେ ସେ ପୁଣି ଆସିବେ, ଆମେ ତାଙ୍କର ମଙ୍ଗଳ ଚାହୁଁଛୁ। ତେଣୁ ବିଷ୍ଣୁ ଦୂତମାନେ କହିଲେ, ତୁମେ ଯମରାଜ, ତୁମେ ଧର୍ମରାଜଙ୍କ ଦୂତ ନା? ଆଜ୍ଞା, ଧର୍ମରାଜଙ୍କ ଦୂତ ନା। ଜୁୟଂ ବୈ ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶ କାରଣ ବୃତଂ ଧର୍ମସ୍ୟ ନ ତତ୍ତ୍ୱଂ ଯଚ୍ଚ ଅଧର୍ମସ୍ୟ ଲକ୍ଷଣଂ। ତୁମେ ସତ କହୁଛ ଧର୍ମରାଜଙ୍କ ଦୂତ ନା? ଆଜ୍ଞା, ସତ କହୁଛ ନା? ଯଦି ତାହେଲେ କହୁଛ ଧର୍ମରାଜଙ୍କ ଦୂତ, କ'ଣ ଧର୍ମ କହିଲ ଦେଖିବା, କ'ଣ ଧର୍ମ ଜାଣିଛ, ଏଇଭଳି ପଚାରେ। ତେଣୁ ସେ କହିବା ପାଇଁ ଆରମ୍ଭ କଲେ, ଧର୍ମ ବେଦ ପ୍ରଣୀତ ଧର୍ମ, ଧର୍ମ କହିଲେ ବେଦରେ ବର୍ଣ୍ଣନା କରାଯାଇଛି, ଏ ବେଦରେ ମାନେ ନଗ୍ନ ସ୍ତ୍ରୀକୁ ଦେଖିବା ଏ ଗୋଟେ ଅଧର୍ମ। ତେଣୁ ଭଗବାନ ସେସବୁ ବେଦ ତାଙ୍କଠାରୁ ଆସିଛି, ତାଙ୍କ ନିଶ୍ୱାସରୁ ଜାତ ହେଇଛି, ତେଣୁ ସେ ମୁଖ ବୁଲେଇ ଦେଇଥିଲେ। କିନ୍ତୁ ଇଏ ଅଜାମିଳ ଖାଲି ଯେ ତାକୁ ଦେଖିଥିଲେ ତାହା ନୁହଁ, ବହୁତ ପ୍ରକାର ପାପ କାର୍ଯ୍ୟ କରିଥିଲେ। ତେଣୁ ଯମରାଜଙ୍କ ଦୂତମାନ ସେ କଥା କହିଲେ, ଏଇଭଳି ହେଉଛି ଧର୍ମ, ହେଉଛି ଏଇଟା ବେଦରେ ଏ ଧର୍ମ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଏହି ବେଦ ପ୍ରଣୀତ ଧର୍ମ ହିଁ ଅଧର୍ମ ତତ୍ ବିପର୍ଯ୍ୟୟ। ବେଦରେ ଯେଉଁଟା ନିଷେଧ କରାଯାଇଛି ସେଇଟା ହେଉଛି ଅଧର୍ମ ବା ପାପ। ଏ ବ୍ୟକ୍ତି ଏହିଭଳି ଭାବରେ ପାପ କାର୍ଯ୍ୟ କରିଛି, ଅନେକ ପ୍ରକାର ପାପ କାର୍ଯ୍ୟ କରିଛି, ତେଣୁ ଆମେ ତାଙ୍କୁ ନେଇଯିବା ପାଇଁ ଚାହୁଁଛୁ, ଇଏ କୌଣସି ପ୍ରାୟଶ୍ଚିତ କରିନାହିଁ। ଏଇଭଳି ଭାବରେ ଯେତେବେଳେ କହିଲେ, ସେମାନେ ଚିନ୍ତା କଲେ, ଏ ସୁନ୍ଦର ପୁରୁଷ ଯେଉଁ ରହିଛନ୍ତି ଭଗବାନ ଭଳି ରୂପ ରହିଛନ୍ତି, ତାଙ୍କର ବିଷ୍ଣୁ ଦୂତ ଯେଉଁ ଚାରିଜଣ ଆସିଥିଲେ ଭଗବାନ ଭଳି ସୁନ୍ଦର ତାଙ୍କ ଶରୀର ରହିଛି, ଚତୁର୍ଭୁଜ ଧାରଣ କରିଛନ୍ତି, ଶଙ୍ଖ ଚକ୍ର ଗଦା ପଦ୍ମ ସବୁ ଧାରଣ କରିଛନ୍ତି, ଖଡ଼ଗ ଫଡ଼ଗ ଇତ୍ୟାଦି ବିଭିନ୍ନ ପ୍ରକାର ଅସ୍ତ୍ର ଧାରଣ କରିଛନ୍ତି। ଏସବୁ ଦେଖି ଭାବୁଥିଲେ ବୋଧେ ଇଏ କହିବେ, ଜାଣିପାରିଲେନି ବୋଧେ, ତା'ପରେ ଛାଡ଼ିଦେବେ କହେ। ସେ କହିଲେ, ନା, ସେ କହିଲେ, ତୁମେ ଧର୍ମରାଜଙ୍କ ଦୂତ କହୁଛ କିନ୍ତୁ ତୁମେ ଜାଣିନାହ ଧର୍ମରାଜ ଧର୍ମ କ'ଣ, ଆହୁରି ଜାଣିନାହ ନା କ'ଣ, ଆମର କିଛି ଭୁଲ ହେଲା କି? ନା, ହଁ, ଇଏ ହେଉଛି ଅୟଙ୍ଗୀକୃତ ନିର୍ବେଶ। ଇଏ ଯାହାକୁ କହୁଛ ତୁମେ ବଡ଼ ପାପି ବୋଲି, ଇଏ ସବୁ ପ୍ରକାର ପ୍ରାୟଶ୍ଚିତ କରିସାରିଛନ୍ତି। ନା କେତେବେଳେ ଅୟଙ୍ଗୀକୃତ ନିର୍ବେଶ ଯତ୍ ବ୍ୟାଜ ହାର ବିବଶ, ତୁମେ ଯେତେବେଳେ ତୁମର ପାସ ଧରିକିରି ଟାଣିବା ପାଇଁ ବସିଥିଲ ସେତେବେଳେ ସେ କ'ଣ କହିଥିଲା? ନା, ସେ ପୁଅକୁ ଡାକିଥିଲା, ସେ ହେଉଛି ଭଗବାନଙ୍କ ନାମ ନାରାୟଣ। ଯତ୍ ବ୍ୟାଜ ହାର ବିବଶ ନାମ ସ୍ୱସ୍ଥାୟନ ଘରେ, ଇଏ ହେଉଛି ସବୁ ମଙ୍ଗଳ ପ୍ରଦାନ କରିବ ଭଗବାନଙ୍କ ନାମ, ଏ ହରିଙ୍କର ନାମ ସବୁକିଛି ମଙ୍ଗଳ ପ୍ରଦାନ କରିବ, ସ୍ୱସ୍ଥାୟନ ଘରେ। ସାର୍, ଇଏ ତ କେତେ ପାପ କରିଛି, କେତେ ବଡ଼ ପାପୀ, ଏ ଗୋଟେ ନାମରେ ନେଇଯିବ? ନା, ହଁ, ଅନେକ ରହିଛି, ବିଭିନ୍ନ ପ୍ରକାର ପାପ ରହିଛି। ଭାଗବତ ଷଷ୍ଠ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ଏ କଥାଟି ବହୁତ ସୁନ୍ଦର ଭାବରେ କହିଛନ୍ତି ଯମରାଜ ଦୂତମାନେ, ବିଷ୍ଣୁଙ୍କର ଦୂତମାନେ। ଆମେ ଯେତେବେଳେ ଭଗବାନ ନାମ ନେଉଛେ ସେତେବେଳେ କ'ଣ ହେଉଛି, କି କହିପାରିବ? ଆମେ ଯେତେବେଳେ ଭଗବାନ ନାମ ନେଉଛେ ସେତେବେଳେ କ'ଣ ହେଉଛି? ହଁ, ଆମେ ଭଗବାନ ଚିନ୍ତା କରୁଛେ, ଭଗବାନ କ'ଣ ଚିନ୍ତା କରୁଛନ୍ତି? ଏଇଟା ସେଇଟା କହୁଛନ୍ତି ବିଷ୍ଣୁଙ୍କର ଦୂତମାନେ କହିଛନ୍ତି, କହୁଛନ୍ତି ଇଏ କ'ଣ ନା, ସର୍ବେଷାମ ଅପି ଅଗବତାମ, ଯେତେ ପ୍ରକାର ପାପ କାର୍ଯ୍ୟ ରହିଛି ସବୁକିଛି ପାପୀ ବ୍ୟକ୍ତି ମଧ୍ୟ, ସର୍ବେଷାମ ଅନେକ ପ୍ରକାର ପାପ ରହିଛି, ପାପ କ'ଣ ଉରୁପାତକ ମହାପାତକ ଏଇଭଳି ଭାବେ ବିଭିନ୍ନ ପ୍ରକାର ପାତକ ରହିଛି, ତାହା ସେହି ଅନୁସାରେ ମଧ୍ୟ ଦଣ୍ଡ ରହିଛି। ତେଣୁ ଏଠି ସେ କହୁଛନ୍ତି ବିଷ୍ଣୁଙ୍କର ଦୂତମାନେ, ସର୍ବେଷାମ ଅପି ଅଗବତାମ ଇଦମେବ ସୁନିଷ୍କୃତମ, ସବୁକିଛି ପାପର ଇଏ ହେଉଛି ଶ୍ରେଷ୍ଠ ପ୍ରାୟଶ୍ଚିତ। କ'ଣ ନା, ଯତ୍ ନାମ ବ୍ୟାହରଣ ବିଷ୍ଣୁ, ଭଗବାନ ବିଷ୍ଣୁଙ୍କର ନାମକୁ ଯେତେବେଳେ ଜଣେ ଉଚ୍ଚାରଣ କରୁଛନ୍ତି ସେତେବେଳେ ଯତ୍ ତତ୍ ବିଷୟାମତି, ଭଗବାନ ନାମ ବିଷୟରେ ଚିନ୍ତା, ତତ୍ ବିଷୟା, ଆମେ ଯେଉଁ ଭଗବାନ ନାମ ନେଉଛେ ଭଗବାନ ଆମ ବିଷୟରେ ଚିନ୍ତା କରୁଛନ୍ତି। ଯତ୍ ତତ୍ ବିଷୟାମତି, ଭଗବାନଙ୍କର ମତି କ'ଣ ହେଉଛି, ଶ୍ରୀଧର ସ୍ୱାମୀ ତାଙ୍କର ଭାଷ୍ୟରେ କହୁଛନ୍ତି, ନାମଚାରକ ପୁରୁଷ ବିଷୟ ମଦିୟୋୟଂ मया सर्वतो रक्षिणम इति विष्णुर्मति भवति। भगवान सतल चिंता करसंदी ये होसनी मोर व्यक्ति मध्योयम ये होसनी मोर व्यक्ति मो आकु सर्व पूर्ण भाव रक्षा करी मया सर्वतो रक्षिणम इति विष्णुर्मति भवति। भगवान एही भाव तांकर मति होची भगवान एही भाव चिंता करसंदी। तेणु ये जमराज मान कहले सार ये प्रकृत रे भगवान को चिंता करनुले ता पुओ को चिंता करूला ना पुओ को चिंता कले कौन हम ये भगवान नाम नौ सांकत्य नाम चारि प्रकार सांकत्य नाम भाष रही नाम भाष बोली कह नाम भाष ये चारि प्रकार नाम भाष रही कौन कौन ना सांकेत्यं पारिहासं स्तवं हेळनम बाबा वैकुंठ नाम ग्रहणम अशेष अघहरं विदु चारि प्रकार नाम भाष रही गोटे संकेत नाम महाप्रभु लीला आसव आम श्रवण करवा जो महाप्रभु आसिले भौतिक जगत को भारत भूमि जन्म ग्रहण कर नदिया नवदीप कौन पूर्णमी तिथि फार्गुन पूर्णमी तिथि भगवान आसिले से समय चंद्रग्रहण होता नदियावासी मैंने महानदी में स्नान कर भगवान नाम नौ हरे कृष्ण 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 हरे 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 राम 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 एवं मुसलमान माने थट्टा परिहास करी नाम नौले ये गोटे नाम भाष संकेत करी ये जो नाम नहीं पुओ को लक्ष्य कर नाम नहीं नारायण के नाम नहीं संकेत हेल्ले कौन हम नाम भाष परिहास परिहास करूले एवं स्तोभं स्तोभं कहले कहले नाटक फाटक ये जो रोल करती किए नारद मुनि हो नारायण नारायण कहते ये हूँ गोटे नाम भाष स्तोभं एवं हेड़े जी भगवान जान नाम नब तेज से नाम भाषर फल पाइब नाम भाष अजामिल वैकुंठ गेल बोली कहुए से नाम भाष नहीं तेणु यही भाव में करे पलिगले तेणु षष्ठ स्कंद द्वितीय अध्याय अंतिम ये गोटे श्लोक कही सुखदेव गोस्वामी भगवान नाम महात्म्य म्रियमाण हरनाम गृणन पुत्र प्रचारित अजामिलोपी अगाधाम किमुत सदा गुणन अजामिल मृत्यु मुखर पड़ी भगवान का नाम नहीं म्रियमाण एवं भगवान को जो नाम नहीं पुत्र को लक्ष्य कर नहीं सब प्रकार पाप कार्य लिप्त रहीकि से भगवान का नाम नहीं मृत्यु समय जेहेतु नाम नहीं श्रद्धा नाला से नाम किंतु ये चारोटी असुविधा सत्वे से अगाध धाम भगवान धाम को गले किमुत श्रद्धा गुणन विश्वनाथ चक्रवर्ती ठाकुर तांकर भाषा कहते आमे जदि श्रद्धार सहित सीधा सड़क भगवान नाम को पापर मुक्त होकरी श्रद्धार सहित नवा ताल तार कौन फल नाव यह भाव अजामिल कथा प्रसंग आसूची गोटे थर से नाम नहीं जो नारायण नाम उच्चारण कला ताद्वर से मुक्ति पाईगला भगवत धाम को गला से भगवत धाम को यह सब विस्तार भाव में वर्णना कर संक्षेप कहले अजामिल उपाख्यान कहीं कहले ना यही भाव से जन बेसिया को देखिकी मुख को बोल पार ना कारण ये मायार आकर्षण रही मायार आकर्षण आमर जो विभिन्न प्रकार जो रही इंद्रिय मान सब रही चक्षु माध्यम आम दर्शन देखुचे चक्षु माध्यम दर्शन करुचे कर्ण माध्यम आम श्रवण करुचे नासिका माध्यम आम आघ्राण करुचे हस्त माध्यम आम कार्य करुचे यही भाव में विभिन्न प्रकार त्वक माध्यम आम स्पर्श इंद्रिय को स्पर्श अनुभूति होती भाव जो पांच जिह्वा माध्यम रसना प्राप्त होचे ये विभिन्न प्रकार इंद्रिय रही भितर चक्षु होची बहुत बहुत गुरुत्वपूर्ण भगवद गीता एकादश अध्याय भगवान जो विश्वरूप देखते अर्जुन सेटा कहते यथा प्रदीप्तं ज्वलनं पतंगा विशन्ति नाशाय समृद्ध वेगा तथैव नाशाय विशन्ति लोका तवा विवक्त्राणि समृद्ध वेगा ये जो आम पांचटी इंद्रिय रही दसटी इंद्रिय भितर पांचटी कर्मेन्द्रिय पांचटी ज्ञानेन्द्रिय ज्ञानेन्द्रिय होची बहुत कर्मेन्द्रिय ठारु ज्ञानेन्द्रिय उन्नतर तेणु ये जो चक्षु इंद्रिय रही ये जो कौन पांचटी जीव रही गोटी गोटी इंद्रिय प्रबल रही गोटी गोटी इंद्रिय प्रबल रही मृत्यु होने ये पतंग मानकर चक्षु इंद्रिय दर्शन इंद्रिय बहुत प्रबल तेणु जो देखते आलोक को देखती से धावित होकर आसती यथा प्रदीप्त ज्वलनं पतंगा ଜ୍ୱଳନ ପ୍ରଦୀପ୍ତକୁ ଦେଖିଲେ ପତଙ୍ଗାମାନେ ଝାମ୍ପ ଦିଅନ୍ତି ସେଥିରେ, ସେମାନେ ଉପଭୋଗ କରିବା ପାଇଁ ଚାହାନ୍ତି, ଉପଭୋଗ କରିବା ପାଇଁ ଚାହାନ୍ତି। ଧା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା ବିଶନ୍ତି ନା ଆଶା ସମୃଦ୍ଧ ବେଦା। ସେମାନେ ଯେତେବେଳେ ଆସି ପ୍ରବେଶ କରନ୍ତି ସେମାନେ ମୃତ୍ୟୁବରଣ କରନ୍ତି। ତଥେବ ନା ଆଶା ବିଶନ୍ତି ଲୋକା ତଥାପି ବକ୍ରାଣି ସମୃଦ୍ଧ ବେଗା। ସେହିଭଳି ଭାବରେ ଭଗବାନଙ୍କ ମୁଖରେ ମୁଖ ଯେଉଁ ରହିଛି, ବିରାଟ ମୁଖ ରହିଛି, ସବୁ ଶତ୍ରୁମାନେ ଭଗବାନଙ୍କ ମୁଖରେ ପ୍ରବେଶ କରୁଛନ୍ତି। ଏ ଯେଉଁ ମହାଭାରତ ଯୁଦ୍ଧରେ ଯେଉଁମାନେ ଯୋଗଦାନ କରିଥିଲେ ସମସ୍ତେ ଭଗବାନ ମୁଖରେ ପ୍ରବେଶ କରୁଛନ୍ତି। ଦେଖିଲେ ଏଇଟା ଅର୍ଜୁନ ଦେଖିଲେ, ବିଶ୍ୱନାଥ ଚକ୍ରପତି ଠାକୁର ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ଏକାସ୍କନ୍ଧରେ, ଯେ ସେହି ପ୍ରସଙ୍ଗରେ ବିଶ୍ୱନାଥ ଚକ୍ରପତି ଠାକୁର କହୁଛନ୍ତି ଯେ କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତ ଇବ ପଞ୍ଚମୀ ରେବେ ପଞ୍ଚ ଏକ ପ୍ରମାଣି ସେ କଥଙ୍ଗ ନ ହନ୍ୟତ ଯ ସେବତେ ପଞ୍ଚମୀ ରେବେ ପଞ୍ଚ। କୁରଙ୍ଗ, କୁରଙ୍ଗ କହିଲେ ଏ ଯେଉଁ ହରିଣ, ହରିଣର କୁରଙ୍ଗ, ମାତଙ୍ଗ କହିଲେ ହାତୀ, ପତଙ୍ଗ, ପତଙ୍ଗ କଥା ଆମେ କହିଲେ, ଭୃଙ୍ଗ କହିଲେ ମହୁମାଛି। କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା, ମୀନ ମୀନ ମାଛ, ଏମାନେ ତାଙ୍କର ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ଥିବାରୁ ସେମାନେ ମୃତ୍ୟୁବରଣ କରୁଛନ୍ତି। ହରିଣ ଯେଉଁ ବ୍ୟାଧ ରହିଛି, ହରିଣର କର୍ଣ୍ଣ ଇନ୍ଦ୍ରିୟ ବହୁତ ଶ୍ରୋତ୍ର ଇନ୍ଦ୍ରିୟ ବା କର୍ଣ୍ଣ ଇନ୍ଦ୍ରିୟ ବହୁତ ପ୍ରବଳ। ଯେତେବେଳେ ସଙ୍ଗୀତ ଗାୟନ କରାଯାଏ ସେ ଯେଉଁଠି ତା'ର ସୁରକ୍ଷିତ ସ୍ଥାନରେ ଥିଲେ ମଧ୍ୟ ସେ ବାହାରି ଆସେ ଶୁଣିବା ପାଇଁ, ତା'ର ଶ୍ରବଣ ଇନ୍ଦ୍ରିୟ ଏତେ ପ୍ରବଳ ରହିଛି। ତେଣୁ ବ୍ୟାଧ କ'ଣ କରେ, ତାକୁ ମାସିର ସ୍ୱର ମାରିକି ତାକୁ ହତ୍ୟା କରେ। କୁରଙ୍ଗ ମାତଙ୍ଗ, ମାତଙ୍ଗର ସ୍ପର୍ଶ ଇନ୍ଦ୍ରିୟ ବହୁତ ପ୍ରବଳ ରହିଛି। ତେଣୁ ଯେଉଁମାନେ ହାତୀକୁ କ'ଣ ହତ୍ୟା କରିବା ପାଇଁ ଚାହାନ୍ତି ବା ଶିକାର କରିବା ପାଇଁ ଚାହାନ୍ତି, ସେମାନେ ଗୋଟେ ମାଈ ହାତୀକୁ ନେଇକି ରଖିଥିବେ, ଏଭଳି ଭାବରେ ଗୋଟେ ରଖିବେ, ତା ସାମ୍ନାରେ ଗୋଟେ ଖାଲ କରିଦେବେ, ତାକୁ ଘାସ ଫାସ ଦେଇକି ଇଏ କରିଦେଇଥିବେ, ଆଉ ଗୋଟେ ଆଉ ଜଣେ ଗୋଟେ ସେ ସେ ହାତୀ ଜଣେ ଇଏ କରିବ, ଡାକିବ, ଚିତ୍କାର କରିବ, ମାଈ ହାତୀର ଗୋଟେ କ'ଣ ଗୋଟେ ପ୍ରତିମା ଭଳିଆ କରିକି ରଖିଥିବେ। ଏଇଟାକୁ ଶୁଣି ସେ ହାତୀ ଆକର୍ଷିତ ହେଇକି ଆସିବ, ତା'ର ସ୍ପର୍ଶ ଇନ୍ଦ୍ରିୟ ଏତେ ପ୍ରବଳ ରହିଛି। ଏବଂ ଯେତେବେଳେ ଯିବ ଉପଭୋଗ କରିବା ପାଇଁ ସେ ଗାଲ ଖାତ ଭିତରେ ପଡ଼ିବ ଏବଂ ଶିକାର ତାକୁ ଶିକାରୀ ତାକୁ ଶିକାର କରିକି ଆଣିବ। ଏଇଭଳି ଭାବରେ ରହିଛି ମାତଙ୍କ ଏଠି ବିରାଟ ହାତୀ ରହିଛି, ତାକୁ ସେ ନିଜର ଅକ୍ତିଆର କରିଦିଏ ଏଇଭଳି ଭାବରେ। ବା ଆଉ ମଧ୍ୟ ରହିଛି ସେ ହାତୀମାନଙ୍କ ଭିତରେ ପ୍ରବଳ ଯୁଦ୍ଧ ହୁଏ, ସେଇ ମାଈ ହାତୀକୁ ଉପଭୋଗ କରିବା ପାଇଁ ତାଙ୍କ ଭିତରେ ମଧ୍ୟ ମୃତ୍ୟୁବରଣ କରନ୍ତି। କୁରଙ୍ଗ ମାତଙ୍ଗ ପତଙ୍ଗ, ପତଙ୍ଗ ଆମେ କହିଲେ ପକ୍ଷୀ ରହିଛି, ସେ ଯଦି ବର୍ଷା ଦିନେ ଆମେ ଦେଖିବା କେତେ ପୋକ ସବୁ ଆସୁଛନ୍ତି, ଯଦି ଗୋଟେ ଆଲୋକ ଲାଗିଛି ସେଠି ସବୁ ମୃତ୍ୟୁବରଣ କରିଥାନ୍ତି, ସକାଳୁ ପାଇଲେ କେତେ ପକ୍ଷୀ ମୃତ୍ୟୁବରଣ କରିଥାନ୍ତି। ତାଙ୍କର ଦର୍ଶନ ଇନ୍ଦ୍ରିୟ ହେଉଛି ବହୁତ ପ୍ରବଳ। କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ, ମୃଗ ହେଉଛି ମହୁମାଛି, ତାହାର ଯେଉଁ ରହିଛି ନାସିକା ଘ୍ରାଣେନ୍ଦ୍ରିୟ ବହୁତ ପ୍ରବଳ। ତେଣୁ ପଦ୍ମ ଫୁଲରେ ଯେଉଁ ରହିଛି ଯେଉଁ ସୁବାସ ରହିଛି ତା'ର ଆକର୍ଷିତ ହେଇକି ସେ ଯାଏ, ତ ପଦ୍ମ ଫୁଲରେ ସେ ଗ୍ରହଣ କରିକିରି ରାତି କେତେବେଳେ ରାତି ଯେତେବେଳେ ହେଇଯାଏ ସେ ପଦ୍ମ ବନ୍ଦ ହେଇଯାଏ, ପଦ୍ମ ବନ୍ଦ ହେଇଯାଏ ସକାଳୁ ଉଠିଲା ବେଳକୁ ସେ ମହୁମାଛିଟି ମୃତ୍ୟୁବରଣ କରିଥାଏ। ଏବଂ ଆମ ପାଖରେ ଏଇଠି ମହାନଦୀ ରହିଛି, ବହୁତ ଲୋକ ସବୁଦିନେ ଲୋକ ବନିଶ ପକାଉଛନ୍ତି, ମାଛ ଧରୁଛନ୍ତି। ମାଛର ଗୋଟେ ଶକ୍ତି ରହିଛି, ବହୁତ ମାଇଲ ଦୂରରୁ ସେ ଜାଣିପାରିବ, କିଛି ଅସୁବିଧା ହେଲେ ଜାଣିପାରିବ, କିନ୍ତୁ ଯେ ବନିଶୀ ପକାଉଛନ୍ତି, ଥୋପ ପକାଇ ଦେଉଛନ୍ତି, ତାକୁ ଦେଖିକରି ମାଛର ପେଟ ଫୁଲ୍ ଥିଲେ ମଧ୍ୟ ସେ ଆକର୍ଷିତ ହେଇକି ଯାଇ ସେଟା ଖାଇଦେବ, ଖାଇଦେଲେ ସେଟା ଧରା ପଡ଼ିଗଲା, ମୃତ୍ୟୁବରଣ କରିବ। ଏଇଭଳି ଭାବରେ ପାଞ୍ଚଟି ଯେଉଁ ଜୀବ ରହିଛନ୍ତି ତାଙ୍କର ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ରହିଥିବାରୁ ସେମାନେ ମୃତ୍ୟୁବରଣ କରୁଛନ୍ତି। ଆଉ ମନୁଷ୍ୟର ସବୁଯାକ ଇନ୍ଦ୍ରିୟ ପ୍ରବଳ, ତା କଥା କ'ଣ କହିବା, ଏ କଥା ବିଶ୍ୱନାଥ ଚକ୍ରପତି ଠାକୁର କହୁଛନ୍ତି। ତେଣୁ ଏଇ ମାୟାର ଆକର୍ଷଣ ରହିଛି, ଜଣେ ଯେ ଫେରାଇ ପାରିବ ନାହିଁ, ଚକ୍ଷୁ ଫେରାଇ ପାରିବ ନାହିଁ। ଏହିଭଳି ଭାବରେ ଅନେକ ଉଦାହରଣ ରହିଛି, କିନ୍ତୁ ଭଗବାନ ତାଙ୍କର ଉଦାହରଣ ପ୍ରସ୍ତୁତ କରୁଛନ୍ତି। କୋଟରା ଏହିଭଳି ଭାବରେ ନଗ୍ନ ହୋଇକରି ତାଙ୍କ ସାମ୍ନାରେ ରହିଯାଇଥିଲେ ଭଗବାନ, ତତ ତିର୍ଯ୍ୟଂ ମୁଖ ନଗ୍ନା, ମୁଖକୁ ବୁଲେଇଦେଲେ, ମୁଖକୁ ବୁଲେଇଦେଲେ ଯେ ଭଗବାନ ଦେଖିପାରିବେ ନାହିଁ ତାହା ନୁହଁ, ଭଗବାନ ତତ୍ତ୍ୱ ହେଉଛି ଏଇଭଳି, ଭଗବାନ ତାଙ୍କର ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରିବେ, କିନ୍ତୁ ଏ ବ୍ୟବହାର ମାଧ୍ୟମରେ ସେ ଶିକ୍ଷା ଆମକୁ ପ୍ରଦାନ କରୁଛନ୍ତି। ତେଣୁ ଏଭଳି ଭାବେ ନଗ୍ନା ଅନିରୀକ୍ଷଣ ଗଦାଗ୍ରଜ, ଭଗବାନ ହେଉଛନ୍ତି ଗଦାଗ୍ରଜ, ଗଦାର ବଡ଼ ଭାଇ ସିଏ, ଗଦା ହେଉଛନ୍ତି ପ୍ରସିଦ୍ଧ କ'ଣ ଯୋଦ୍ଧା ଥିଲେ, ତାଙ୍କର ବଡ଼ ଭାଇ ଗଦା ମଧ୍ୟ ସେ ମାୟାରକୁ ଅତିକ୍ରମ, ସେ ଭଗବାନ ସବୁ ସେମାନେ ଆଉ ଭଗବାନ କଥା କ'ଣ କହିବା, ଗଧାଗ୍ରଜ ସିଏ ତେଣୁ ନଗ୍ନ ଅନିରୀକ୍ଷଣ ତାକୁ ଦେଖିଲେ ନାହିଁ, ସେ ନଗ୍ନ ନାରୀ ମୂର୍ତ୍ତିକୁ ଦେଖିଲେ ନାହିଁ ସେ, ଏବଂ ବାଣଶ୍ଚ ତାବତ୍ ବିରଥ, ତେଣୁ ସେହି ସମୟରେ କ'ଣ କଲେ, ଭଗବାନ ଯେତେବେଳେ ମୁଖ ବୁଲେଇ ଦେଲେ ଇଏ ଗୋଟେ ସୁଯୋଗ ପାଇଲେ, ବାଣ କ'ଣ କଲେ ନା ସେହି ସମୟରେ ତାବତ୍ ସେହି ସମୟରେ ବିରଥ, ତାଙ୍କ ରଥ ହରିକା ସବୁ ଭଗବାନ ଭାଙ୍ଗି ଦେଇଥିଲେ, ତେଣୁ ଛିନ୍ନ ଧନୁଆ ବିଶତପୁରମ୍, ତାହାଙ୍କର ଏ ଧନୁ ଇତ୍ୟାଦି ଯେତେବେଳେ ଛିନ୍ନ ଭଗବାନ ଛିନ୍ନ କରିଦେଇଥିଲେ କାଟିଦେଇଥିଲେ, ତେଣୁ ସିଏ ଆବିଶତପୁରମ୍ ନିଜର ଗୃହକୁ ପଳେଇଗଲେ ବା ପ୍ରାସାଦକୁ ରାଜପ୍ରାସାଦକୁ ପଳେଇଗଲେ, ଭୟ କରିକିରି ପଳେଇଗଲେ, ଏ ସୁଯୋଗ ପାଇଲେ, ସୁଯୋଗ ପାଇଗଲେ ଆବିଶତପୁରମ୍। ତେଣୁ ଏ ଶ୍ଳୋକର ଭାଷ୍ୟରେ କୁହାଯାଉଛି ଯେ ସନାତନ ଗୋସ୍ୱାମୀ କହୁଛନ୍ତି ଗଦାଗ୍ରଜ ଇତି ନିଜ ସର୍ବ ସଦ୍ଗୁଣ ପ୍ରକଟାର୍ଥ, ଗଦାଗ୍ରଜ କହିଲେ ଭଗବାନ ହେଉଛନ୍ତି ଗଦାଙ୍କର ଭାଇ, ନିଜ ସର୍ବ ସଦ୍ଗୁଣ ପ୍ରକଟନାର୍ଥ, ନିଜର ସବୁ ଗୁଣକୁ ପ୍ରକଟନ କରୁଛନ୍ତି ଭଗବାନ ପ୍ରକଟନାର୍ଥଂ, ଯଦୁକୂଳେ ଶ୍ରୀ ବସୁଦେବ ପୁତ୍ର ୟୋ, ଯଦୁକୂଳରେ ଭଗବାନ ଆସିଛନ୍ତି, ବସୁଦେବଙ୍କ ପୁତ୍ର ରୂପରେ ଆସିଛନ୍ତି, ବାସୁଦେବ ସିଏ, ଓଁ ନମ ଭଗବତେ ବାସୁଦେବାୟ, ଆମେ ପ୍ରଥମେ ତାଙ୍କର ଧ୍ୟାନ କରିକିରି ଭାଗବତ କଥା କହୁଛେ, ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଉ କି ଗଦାଗ୍ରଜ ବସୁଦେବ ପୁତ୍ର ୟୋ ଗଦସ୍ୟା ଅଗ୍ରେ, ଗଦଙ୍କର ଆଗରେ ଭଗବାନ ଆସିଛନ୍ତି, ଗଦାଗ୍ରଜ ତାଙ୍କ ନାଁ, ପ୍ରାଦୁର୍ଭୂତସ୍ୟ ଭଗବାନ ଆସିଛନ୍ତି, ତସ୍ୟ ତତ୍ ଯୁକ୍ତମେବ ଇତି ଭାବ, ତେଣୁ ଭଗବାନ ଏଭଳି ଭାବରେ ଉଚିତ କାର୍ଯ୍ୟ କରିଛନ୍ତି, ଭଗବାନ ଭଗବାନ ମାୟା ଦ୍ୱାରା ଆକର୍ଷିତ ହେବେ ନାହିଁ, ଭଗବାନଙ୍କର ମାୟା ଦ୍ୱାରା ଆମେ ଆକର୍ଷିତ ହେଉଛେ, ଆମର ସମୟ ହୋଇଗଲା। ତେଣୁ ଏଠି କପିଳଦେବ ଯେତେବେଳେ ମା ଦେବତୀଙ୍କୁ କହୁଛନ୍ତି, ସେତେବେଳେ ଏ କଥାଟି ଗୋଟେ କହିଛନ୍ତି, ତୃତୀୟ ସ୍କନ୍ଧରେ ଏ କଥାଟି ଆସୁଛି, ସେ କହୁଛନ୍ତି ବଳଙ୍ଗମେ ପଶ୍ୟ ମାୟା ସ୍ତ୍ରୀ ମୟା ଜୈନ ଦିଶାମ ଯାହା କରୋତି ପଦାକ୍ରାନ୍ତମ ଭ୍ରୁବି ଜୃମ୍ଭେଣ କେବଳମ। ଏ ଯେଉଁ ବଳଙ୍ଗମୟା ମୋର ବଳକୁ ଦେଖ ମା, ବଳଙ୍ଗମୟ ପଶ୍ୟ ମାତା କ'ଣ, ସ୍ତ୍ରୀମୟା ଜୈନ ଦିଶାମ, ଏ ସ୍ତ୍ରୀ ରୂପକ ଯେଉଁ ରହିଛି ରୂପ ରହିଛି ଇଏ ହେଉଛି ଭଗବାନଙ୍କର ମାୟା, ସ୍ତ୍ରୀମୟା ଜୈନ ଦିଶାମ, ସବୁ ଦିଶକୁ ସେ ଜୟ କରିବେ, ଏତେ ବଡ଼ ବୀର ହୁଅନ୍ତୁ ନା କାହିଁକି ସବୁ ଦେଶକୁ ସେ ଜୟ କରିଛନ୍ତି, କିନ୍ତୁ ଇଏ ସ୍ତ୍ରୀର ରୂପରେ ସେ ଆକର୍ଷିତ ହେଇକି ଆସିବେ, ପଡ଼ିଯିବେ ସେଇଠି, ଯାହା କରନ୍ତି ପଦାକ୍ରାନ୍ତନ ଇଏ ତାଙ୍କର ପଦରେ ପଡ଼ିଯିବେ ସେମାନେ, ଭ୍ରୁବି ଜୁମ୍ଭେଣ କେବଳ, କେବଳ ଯେଉଁ ଭ୍ରୁଲତା ରହିଛି ଭ୍ରୁଲତାର କୁଞ୍ଚନରେ ତାଙ୍କର ଏଇଭଳି ଭାବରେ ପଡ଼ିଯିବେ, ତାଙ୍କର ତଳେ ଚରଣରେ ପଡ଼ିଯିବେ, ଏ ଯେଉଁ ରହିଛି ଏହା ବିଷୟରେ ବହୁତ କଥା ରହିଛି, ତେଣୁ ଆମେ ଆମର ସମୟ ହୋଇଗଲା, ତେଣୁ ଏଇଭଳି ଭାବରେ ଭଗବାନ ଏ କୋଟରା ଭଗବାନ କାହିଁକି ପଡ଼ିବେ ମାୟାର ବସରେ ପଡ଼ିବେ, ଭଗବାନ ମାୟାଧୀଶ, ଆମେ ହେଉଛି ମାୟାବଶ, ଈଶ୍ୱର ଜୀବ ଭେଦ ହେଉଛି ଏଇଟା, ଈଶ୍ୱର ଏବଂ ଜୀବଙ୍କ ଭିତରେ ଭେଦ ହେଉଛି ଏଇଟା, ଈଶ୍ୱର ଜୀବ ଭେଦ, ତେଣୁ ଏଇସବୁ ଆମେ ଶୁଣିବା କିଭଳି ଭାବରେ ଆ ପରେ ଘଟଣା କ'ଣ ହେବ, ଆମର କଥା ଗୋଟେ ବିଶ୍ରାମ ଦେବା ପୂର୍ବରୁ ଦୁଇ ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକି କଥା ବିଶ୍ରାମ ଦେବ।